ଯୀଶୁଙ୍କ ଜୀବନର ସତ୍ୟ କଥା ଏହି ଧାରାବାହିକ ଶୁଣିବା ପାଇଁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ତାଙ୍କ ଜୀବନର ଘଟଣା ଓ ଶିକ୍ଷା ମନୁଷ୍ୟ ଜାତିକୁ ପ୍ରଭାବିତ କରିଛି। ତାଙ୍କ କଥାଗୁଡ଼ିକ କ୍ଷମତାଯୁକ୍ତ, ଉଦ୍ଦେଶ୍ୟମୂଳକ ଓ ଅର୍ଥପୂର୍ଣ୍ଣ। ତାଙ୍କର ଜୀବନୀ, ମୃତ୍ୟୁ ଓ ଆଶ୍ଚର୍ଯ୍ୟ ପୁନରୁତ୍ଥାନର ବିବରଣୀ ମନୁଷ୍ୟ ଜାତିକୁ ଯୁଗ ଯୁଗ ଧରି ବିମୋହିତ କରିଆସିଛି। ଏହି ଧାରାବାହିକରେ ବର୍ଣ୍ଣିତ ସମସ୍ତ ବିଷୟ ସତ୍ୟ ଅଟେ। 2000 ବର୍ଷ ପୂର୍ବେ ତାଙ୍କର ଅଲୌକିକ ଜନ୍ମଠାରୁ ପ୍ରଚଳିତ ପ୍ରଥା ଅନୁଯାୟୀ ମାସ ଓ ଦିନର ଆରମ୍ଭ। ଯୀଶୁ ଜଣେ ଯିହୁଦୀ ଭାବେ ଜନ୍ମଗ୍ରହଣ କରିଥିଲେ ଓ ଇସ୍ରାଏଲ ଦେଶରେ ବାସ କରିଥିଲେ। ସେ ମାତ୍ର 33 ବର୍ଷ ବଞ୍ଚିଥିଲେ ଓ ତାପରେ ତାଙ୍କୁ କୃଶ କାଠରେ ବିଦ୍ଧ କରି ହତ୍ୟା କରାଯାଇଥିଲା। ଯୀଶୁଙ୍କୁ ଯେତେବେଳେ ଧରି ପ୍ରହାରିତ କରାଗଲା, ସେଥିରେ ସେ ଆଶ୍ଚର୍ଯ୍ୟ ହୋଇନଥିଲେ, କାରଣ ସେ ତାଙ୍କ ଅନୁଗମନକାରୀମାନଙ୍କୁ ଏହି ଶିକ୍ଷା ଦେଇଥିଲେ ଯେ ସମସ୍ତ ଜଗତର ପାପର ପ୍ରାୟଶ୍ଚିତ ନିମନ୍ତେ ସେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଆସିଥିଲେ। ତାଙ୍କର ମୃତ୍ୟୁର 3 ବର୍ଷ ପୂର୍ବରୁ ଯୀଶୁ ନଗରରୁ ନଗର ଭ୍ରମଣ କରି ଲୋକମାନଙ୍କୁ ଏହି ଶିକ୍ଷା ଦେଲେ ଯେ ଯେଉଁମାନେ ତାଙ୍କଠାରୁ କ୍ଷମା ଗ୍ରହଣ କରନ୍ତି, ସେମାନଙ୍କୁ ଈଶ୍ୱରଙ୍କର ନିତ୍ୟସ୍ଥାୟୀ ଆତ୍ମା ଦେବା ନିମନ୍ତେ ଆସିଛନ୍ତି। ତାଙ୍କର ଅନୁଗମନକାରୀମାନଙ୍କୁ ସେ ନିଶ୍ଚିତ ଭରସା ଦେଇଥିଲେ ଯେ ସେମାନେ ମୃତ୍ୟୁ ପରେ ଈଶ୍ୱରଙ୍କ ସହ ଚିରକାଳ ବାସ କରିବେ। ସେ ଯେ ମନୁଷ୍ୟ ରୂପରେ ସୃଷ୍ଟିକର୍ତ୍ତା ଈଶ୍ୱର ଅଟନ୍ତି, ଏହା ଦର୍ଶାଇବା ନିମନ୍ତେ ଯୀଶୁ ଅନେକ ଅଲୌକିକ କାର୍ଯ୍ୟ କଲେ। ସେ ଲୋକମାନଙ୍କୁ ସୁସ୍ଥ କଲେ, ଝଡ଼ ବତାସ ଶାନ୍ତ କଲେ ଏବଂ ମୃତମାନଙ୍କୁ ଜୀବନ ଦେଲେ। ଯୀଶୁଙ୍କ ଜୀବନୀର ସମ୍ପୂର୍ଣ୍ଣ ବିବରଣୀ ବାଇବଲ ନାମକ ଧର୍ମ ପୁସ୍ତକରେ ଆମେ ଦେଖିବାକୁ ପାଉ। ଯୀଶୁଙ୍କ ସମୟର ଜଣେ ଚିକିତ୍ସକ ସେହି ଅଞ୍ଚଳରେ ବାସ କରୁଥିଲେ। ସେ ଅନେକ ବର୍ଷ ପୂର୍ବେ ଯୀଶୁ ଯେଉଁ ସ୍ଥାନମାନଙ୍କୁ ଯାଉଥିଲେ ସେଠାରେ ଆଶ୍ଚର୍ଯ୍ୟ ଓ ଅଦ୍ୱିତୀୟ ଘଟଣାମାନ ଲିପିବଦ୍ଧ କରିଥିଲେ। ଏହି ଚିକିତ୍ସକଙ୍କ ନାମ ଲୁକ ଥିଲା। ଉପସ୍ଥାପନା କରୁଛୁ ସାଧୁ ଲୁକଙ୍କ ସୁସମାଚାର ଅନୁଯାୟୀ ଯୀଶୁଙ୍କ ଜୀବନର ଏକ ଅଂଶ।
ଇଏ ସେହି ସମୟର କଥା ଯେତେବେଳେ କାଇସର ଅଗଷ୍ଟସ୍ ରୋମର ସମ୍ରାଟ ଓ ମହାମାନ୍ୟ ହେରୋଦ ଜିହୁତାର ରାଜା ଥିଲେ। ଈଶ୍ୱର ଗାବ୍ରିଏଲ ଦୂତଙ୍କୁ ନାଜରିତ ନଗରର ଜଣେ କୁମାରୀ କନ୍ୟାଙ୍କ ନିକଟକୁ ପ୍ରେରଣ କଲେ। ସେହି କୁମାରୀଙ୍କର ନାମ ମରିୟମ ଥିଲା। ଦୂତ ତାହାଙ୍କୁ କହିଲେ,
ହେ ମରିୟମ, ଭୟ କର ନାହିଁ, କାରଣ ତୁମେ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛ। ତୁମେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାଙ୍କୁ ତୁମେ ଯୀଶୁ ନାମ ଦେବ।
ଏହା କିପରି ସମ୍ଭବ ହେବ? ମୁଁ ତ କୁମାରୀ ଅଟେ।
ପବିତ୍ର ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରିବେ, ଏହି କାରଣରୁ ସେହି ପବିତ୍ର ଶିଶୁ ପରାତ୍ପର ଈଶ୍ୱରଙ୍କର ପୁତ୍ର ବୋଲି ଖ୍ୟାତ ହେବେ। ତାହାଙ୍କ ରାଜ୍ୟ କେବେ ଶେଷ ହେବ ନାହିଁ।
ଅନେକ ଦିନ ବିତିଗଲା। ମରିୟମ ପ୍ରକୃତରେ ଗର୍ଭବତୀ ହେଲେ। ତାପରେ ସେ ସମ୍ବାଦ ପାଇଲେ ଯେ ତାହାଙ୍କର ଭଉଣୀ ଏଲିଜାବେଥ ଓ ତାହାଙ୍କ ସ୍ୱାମୀ ଜିଖରିୟ ଅନେକ ବର୍ଷ ପରେ ଏକ ସନ୍ତାନ ଲାଭ କରିବାକୁ ଯାଉଛନ୍ତି। ସଙ୍ଗେ ସଙ୍ଗେ ସେ ଧୂଳିଧୂସରିତ ରାସ୍ତା ଦେଇ ଏହି ବୟସ୍କ ଦମ୍ପତି ବାସ କରୁଥିବା ଗ୍ରାମକୁ ଦୌଡ଼ିଗଲେ।
ଏଲିଜାବେଥ, ମରିୟମ, ଭଉଣୀ ମରିୟମ, ନାରୀମାନଙ୍କ ମଧ୍ୟରେ ତମେ ଅତି ଭାଗ୍ୟବତୀ। ତମେ ଯେଉଁ ସନ୍ତାନ ପ୍ରସବ କରିବ ସେ ଧନ୍ୟ, କାରଣ ତମର ସମ୍ଭାଷଣ ଶୁଣିବା ପରେ ମୋର ଗର୍ଭସ୍ଥ ଶିଶୁ ଆନନ୍ଦରେ ନାଚି ଉଠିଲା।
ମୋର ପ୍ରାଣ ପ୍ରଭୁଙ୍କର ସ୍ତୁତିଗାନ କରୁଅଛି, ମୋର ଆତ୍ମା ମୋ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଠାରେ ଉଲ୍ଲସିତ ହେଉଅଛି। ଯୁଗେ ଯୁଗେ ଲୋକେ ମୋତେ ଭାଗ୍ୟବତୀ ବୋଲି କହିବେ।
ସମୟ ଗଡ଼ି ଚାଲିଲା ଓ ଅବଶେଷରେ ମରିୟମଙ୍କର ପ୍ରସବ ସମୟ ଉପସ୍ଥିତ ହେଲା। ଏହି ସମୟରେ ଅଧିକୃତ ଇସ୍ରାଏଲ ଦେଶର ରୋମିଓ ସରକାରଙ୍କର ଏକ ଘୋଷଣା ସମସ୍ତ ଯୋଜନାରେ ଆଣିଦେଲା ପରିବର୍ତ୍ତନ।
ସମସ୍ତ ନଗରବାସୀଙ୍କୁ କାଇସର ଅଗଷ୍ଟସଙ୍କର ଆଦେଶ, ଗାଲିଲି ଓ ଜିହୁଦା ପ୍ରଦେଶର ସମସ୍ତ ନଗରମାନଙ୍କରେ ଏକ ଜନଗଣନା କରାଯିବ। ସମସ୍ତ ଲୋକଙ୍କୁ ସେମାନଙ୍କର ପୈତୃକ ସହର ଓ ନଗରମାନଙ୍କୁ ଯାଇ ନାମ ଲେଖାଇବାକୁ ହେବ।
ଏହି ଘୋଷଣା ଅନୁଯାୟୀ ମରିୟମ ଓ ତାହାଙ୍କର ସ୍ୱାମୀ ଜୋସେଫଙ୍କୁ ନାମ ଲେଖିବା ପାଇଁ ଗଧ ସାହାଯ୍ୟରେ ଏକ ହପ୍ତା ଦୀର୍ଘ ପାର୍ବତ୍ୟ ପଥ ଦେଇ ବେଥଲେହେମକୁ ଯାତ୍ରା କରିବାକୁ ହେଲା। କିନ୍ତୁ ସେମାନେ ସେଠାରେ ପହଞ୍ଚିବା ପରେ ସେମାନଙ୍କ ରହିବା ପାଇଁ ସରାଇ ଘରେ ସ୍ଥାନ ନଥିଲା। ମରିୟମଙ୍କର ପ୍ରସବ ବେଦନା ଅଧିକ ହେବାରୁ ସେମାନେ ଅବଶେଷରେ ଏକ ଗୁହାଳ ଘରେ ଶିଶୁର ଜନ୍ମ ଅପେକ୍ଷାରେ ରହିଲେ। ଗ୍ରାମ ବାହାରେ ଦଳେ ମେଷପାଳକ ପାଳି ପାଳି କରି ସେମାନଙ୍କ ମେଷପଲକୁ ଜଗୁଥିଲେ। ହଠାତ୍ ଆକାଶ ଆଲୋକରେ ପରିପୂର୍ଣ୍ଣ ହେଲା ଓ ଈଶ୍ୱରଙ୍କ ଜଣେ ଦୂତ ଉପସ୍ଥିତ ହେଲେ।
ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ପାଇଁ ଜଣେ ତ୍ରାଣକର୍ତ୍ତା ଜନ୍ମି ଅଛନ୍ତି। ସେ ଖ୍ରୀଷ୍ଟ ପ୍ରଭୁ।
ଏହା ମେଷପାଳକମାନଙ୍କ ମଧ୍ୟରେ ଆଣିଦେଲା ବିଶେଷ ଆନନ୍ଦ। ଜିହୁଦୀମାନେ ବିଶ୍ୱାସ କରୁଥିଲେ ଯେ ଜଣେ ମସିହ ବା ତ୍ରାଣକର୍ତ୍ତା ଜଗତରେ ଜନ୍ମଗ୍ରହଣ କରିବେ ଓ ସେମାନଙ୍କ ପାପ ନିମନ୍ତେ ତାଙ୍କ ଜୀବନ ଅନନ୍ତକାଳୀନ ପ୍ରାୟଶ୍ଚିତ ସ୍ୱରୂପେ ଉତ୍ସର୍ଗ କରିବେ। ତେଣୁ ସେମାନେ ସଙ୍ଗେ ସଙ୍ଗେ ନବଜାତ ଶିଶୁର ସନ୍ଧାନରେ ବାହାରି ପଡ଼ିଲେ। ମେଷପାଳକମାନେ ଜୋସେଫ, ମରିୟମ ଓ ଶିଶୁଙ୍କର ସନ୍ଧାନ ପାଇଲେ। ସେମାନେ ତାଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳ କୁଣ୍ଡରେ ଶୋଇଥିବାର ଦେଖିଲେ। ଯେତେବେଳେ ମେଷପାଳକମାନେ ଫେରିଆସିଲେ, ସେମାନେ ସେହି ରାତ୍ରିର ଘଟଣା ସମୂହ ବିଷୟରେ ଆଲୋଚନା କରି ଈଶ୍ୱରଙ୍କର ପ୍ରଶଂସା କଲେ। ଦୂତ କହିବା ଅନୁଯାୟୀ ସେମାନେ ସମସ୍ତ ବିଷୟ ଦେଖିଥିଲେ ଓ ଶୁଣିଥିଲେ। ଜିହୁଦୀୟମାନଙ୍କ ନିୟମ ଅନୁଯାୟୀ ଅଷ୍ଟମ ଦିନରେ ପୁତ୍ର ସନ୍ତାନ ସୁନ୍ନତ କରାଯିବା ଏକ ବିଧି ଥିଲା। ଅତଏବ ଏକ ସପ୍ତାହ ପରେ ମରିୟମ ଓ ଜୋସେଫ ଶିଶୁ ସହ ଉତ୍ତର ଦିଗସ୍ଥ ଜିହୁଦା ରାଜ୍ୟର ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ସମସ୍ତ ଧର୍ମଭିତ୍ତିକ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ଜିରୁସାଲାମ ନଗରରେ କିଛି ଘଣ୍ଟା ପରେ ପହଞ୍ଚିଲେ ଏବଂ ଜିରୁସାଲାମରେ ପ୍ରବେଶ କରିବା କ୍ଷଣି ସିମିଅନ ନାମକ ଜଣେ ଧାର୍ମିକ ବ୍ୟକ୍ତିଙ୍କ ସହିତ ସେମାନଙ୍କର ଦେଖା ହେଲା। ଯୀଶୁଙ୍କୁ ଦେଖିବା ପର୍ଯ୍ୟନ୍ତ ସିମିଅନ ଜୀବିତ ରହିବେ ବୋଲି ପବିତ୍ର ଆତ୍ମା ତାହାଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ଏବଂ ମସିହ ଜଗତକୁ ପାପକ୍ଷମ କରିବା ନିମନ୍ତେ ଆସିବେ ବୋଲି ଜିହୁଦୀମାନେ ଅପେକ୍ଷା କରୁଥିଲେ। ସେହି ଶିଶୁ ଯୀଶୁଙ୍କୁ ଦେଖି ମନୋନୀତ ବୋଲି ଜାଣି ସିମିଅନ ତାଙ୍କୁ ହାତରେ ତୋଳି ଧରି ପ୍ରାର୍ଥନା କଲେ।
ପ୍ରଭୁ, ତୁମର ଦାସକୁ ଆପଣା ବାକ୍ୟାନୁସାରେ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଇଅଛ, ଯେଣୁ ମୋର ଚକ୍ଷୁ ତୁମର ପରିତ୍ରାଣ ଦେଖିଅଛି। ଏହି ଶିଶୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ, ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ।
ପରେ ଏହି ପରିବାର ନାଜରିତ ଗ୍ରାମରେ ସେମାନଙ୍କର ବାସଗୃହକୁ ଫେରିଗଲେ। ମରିୟମ ଅନେକ ସମୟରେ ତାହାଙ୍କ ପୁତ୍ରଙ୍କର ଜନ୍ମ ସମୟର ଅଲୌକିକ ଘଟଣାଗୁଡ଼ିକ ବିଷୟରେ ଚିନ୍ତା କରୁଥିଲେ ଓ ସମସ୍ତ ବିଷୟ ନିଜ ହୃଦୟରେ ସାଇତି ରଖୁଥିଲେ। ସମୟ ଗଡ଼ି ଚାଲିଲା। ଯେତେବେଳେ ଯୀଶୁଙ୍କୁ 12 ବର୍ଷ, ସେତେବେଳେ ତାଙ୍କ ପରିବାର ନିସ୍ତାର ପର୍ବ ପାଳନ କରିବା ପାଇଁ ଜିରୁସାଲାମକୁ ଗଲେ। ଜାତିର ଇତିହାସର ଅନେକ ଘଟଣାକୁ ସ୍ମରଣ କରି ଏହି ନିସ୍ତାର ପର୍ବ ପାଳନ କରାଯାଏ। ଏହି ପର୍ବ ପରେ ସେମାନେ ଗୃହକୁ ବାହୁଡ଼ି ଆସିଲେ। ପଥ ମଧ୍ୟରେ ସେମାନେ ଆବିଷ୍କାର କଲେ ଯେ ଯୀଶୁ ସେମାନଙ୍କ ସହିତ ନାହାନ୍ତି। ମରିୟମ ଓ ଜୋସେଫ 3 ଦିନ ପର୍ଯ୍ୟନ୍ତ ବ୍ୟସ୍ତ ହୋଇ ଜିରୁସାଲାମ ନଗରରେ ଯୀଶୁଙ୍କୁ ଖୋଜିଲେ। ଅବଶେଷରେ ବିବ୍ରତ ପିତାମାତା ଯୀଶୁଙ୍କୁ ମନ୍ଦିର ପ୍ରାଙ୍ଗଣରେ ଧର୍ମଗୁରୁମାନଙ୍କ ମଧ୍ୟରେ ବସିଥିବାର ଠାବ କଲେ।
ଆରେ କାହା ପୁଅ, ଏତେ ଜ୍ଞାନର କଥା କହୁଛି?
ସେ ନାଜରିତରୁ ଆସିଛି, ଆମ ସାଙ୍ଗେ ନ ଯାଇପାରି ରହିଯାଇଛି, ଦୟାକରି ତାକୁ କ୍ଷମା କରନ୍ତୁ।
ପୁଅରେ, ତୁ ଏ କ'ଣ କଲୁ? ତୋର ବାପା ଆଉ ମୁଁ ବହୁତ ବ୍ୟସ୍ତ ହେଇ ତତେ ଖୋଜୁଥିଲୁ।
ତୁମେମାନେ କାହିଁକି ମତେ ଖୋଜୁଅଛ? ମୋ ସ୍ୱର୍ଗସ୍ଥ ପିତାଙ୍କ କାମରେ ଯେ ମୁଁ ବ୍ୟସ୍ତ, ଏହା ଜାଣିନ।
ଆଉ ଯୀଶୁ ପିତାମାତାଙ୍କ ସହ ନାଜରିତକୁ ଫେରିଆସିଲେ। ସେ ଈଶ୍ୱରଙ୍କ ଓ ମନୁଷ୍ୟର ଅନୁଗ୍ରହରେ ଜ୍ଞାନ ଓ ଶରୀରରେ ବୃଦ୍ଧି ପାଇବାକୁ ଲାଗିଲେ। ରୋମିଓ ସମ୍ରାଟ ତିବିରିୟସଙ୍କ ଶାସନର 15 ବର୍ଷରେ ଈଶ୍ୱରଙ୍କ ବାକ୍ୟ ମରିୟମଙ୍କ ଆତ୍ମୀୟା ଏଲିସାବେଥଙ୍କ ପୁତ୍ର ଜୋହନଙ୍କ ନିକଟରେ ଉପସ୍ଥିତ ହେଲା। ଜୋହନ ଲୋକସମୂହ ନିକଟରେ ସମସ୍ତ ପାପରୁ ମନ ଫେରାଇବା, ଜଳ ଓ ଆତ୍ମାରେ ବାପ୍ତିସ୍ମ ନେବା ଓ ଈଶ୍ୱରଙ୍କ ନିମନ୍ତେ ପୃଥକୀକୃତ ହେବାର ଆବଶ୍ୟକତା ବିଷୟରେ ପ୍ରଚାର କରୁଥିଲେ। ସେମାନେ ତାଙ୍କୁ ଡାକୁଥିଲେ ବାପ୍ତିଜକ ଜୋହନ।
ପାପରୁ ମନ ଫେରାଅ, ବାପ୍ତିସ୍ମ ଗ୍ରହଣ କର, ଈଶ୍ୱର ତୁମମାନଙ୍କ ପାପ କ୍ଷମା କରିବେ।
ଜୋହନ ପ୍ରଚାର କରୁ କରୁ ଜର୍ଦ୍ଦନ ନଦୀ କୂଳକୁ ଆସିଲେ। ତାହା ଥିଲା ପ୍ରଚାର କରିବା ନିମନ୍ତେ ଉପଯୁକ୍ତ ସ୍ଥାନ। ଯେଉଁମାନେ ତାଙ୍କ ସମ୍ବାଦରେ ବିଶ୍ୱାସ କଲେ ସେମାନଙ୍କୁ ସେ ଜଳରେ ବାପ୍ତିସ୍ମ ଦେଲେ।
ଯେପରି ଭଗବାଦୀ ଯୀଶାଙ୍କ ପୁସ୍ତକରେ ଲିଖିତ ଅଛି, ପ୍ରାନ୍ତରରେ କେହି ଜଣେ ଉଚ୍ଚସ୍ୱର କରି କହନ୍ତି, ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର, ତାହାଙ୍କ ଯାତ୍ରା ପାଇଁ ପଥ ସଡ଼କ କର, ପ୍ରତ୍ୟେକ ଖାଲୁଆ ଭୂମି ପୂର୍ଣ୍ଣ କରାଯିବ, ପ୍ରତ୍ୟେକ ଗିରି ଓ ପର୍ବତ ସମତଳ ହେବ, ଅଙ୍କା ବଙ୍କା ପଥ ସବୁ ସଡ଼କ କରାଯିବ, ଆଉ ଯେତେ ରଗଡ଼ା ଭୂମି ସମାନ ହେବ, ଆଉ ସମସ୍ତ ମାନବ ଜାତି ଈଶ୍ୱରଙ୍କ ପରିତ୍ରାଣ ଦେଖିବେ।
ଆପଣ କୁହନ୍ତୁ ଆମେ ଏବେ କଣ କରିବା?
କୁହନ୍ତୁ ଆମକୁ କଣ କରିବା?
ଆମେ କଣ କରିବା ଉଚିତ ବୋଲି ଆପଣ ଚାହାନ୍ତି?
ଆମକୁ ସାହାଯ୍ୟ କରନ୍ତୁ, ଆମେ କେଉଁ ପଥରେ ଯିବା?
ଯାହାର ଦୁଇଟି ଜାମା ଅଛି, ଯାହାର ନାହିଁ ତାହାକୁ ସେ ଗୋଟିଏ ଦେଇଦେଉ।
ହଁ ହଁ, ଆମେ ସେପରି କରିବା ଉଚିତ।
ଯାହାର ଖାଦ୍ୟ ଅଛି ସେ ଅନ୍ୟକୁ ସେଥିରେ ଅଂଶୀ କରାଉ।
କୁହନ୍ତୁ ଆପଣ କଣ ଖ୍ରୀଷ୍ଟ?
ମୁଁ ସିନା ଜଳରେ ବାପ୍ତିସ୍ମ ଦେଉଅଛି, ଏପରି ଆଉ ଜଣେ ଆସୁଅଛନ୍ତି ଯେ ମୋ ଠାରୁ ଅଧିକ ଶକ୍ତିମାନ, ମୁଁ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମଧ୍ୟ ଅଯୋଗ୍ୟ। ସେ ତୁମମାନଙ୍କୁ ପବିତ୍ର ଆତ୍ମା ଆଉ ଅଗ୍ନିରେ ବାପ୍ତିସ୍ମ ଦେବେ, ତାହାଙ୍କ ହାତରେ ଖୋଲା ଅଛି, ଯେପରି ସେ ଗହମକୁ ଅଗାଡ଼ି ଠାରୁ ଅଲଗା କରି ଆପଣା ଅମାରରେ ରଖିବେ।
ସେହି ସମୟରେ ଯୀଶୁ ପ୍ରାୟ 30 ବର୍ଷ ବୟସ୍କ ହୋଇଥିଲେ। ସେହି ନଦୀର ନିକଟବର୍ତ୍ତୀ ହେଲେ। ଯୋହନ ତାଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ସମ୍ମତ ହେଲେ। ଯୀଶୁ ଜଳରୁ ଉଠିବା କ୍ଷଣି ପ୍ରାର୍ଥନା କରିବାକୁ ଆରମ୍ଭ କଲେ। ସେହି ମୁହୂର୍ତ୍ତରେ ଈଶ୍ୱରଙ୍କ ପବିତ୍ର ଆତ୍ମା କପୋତ ପରି ତାହାଙ୍କ ଉପରେ ଅବତରଣ କଲେ ଏବଂ ସ୍ୱର୍ଗରୁ ଏକ ବାଣୀ ହେଲା, ଏହି ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ। ଏହାପରେ ଯୀଶୁ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ପ୍ରାନ୍ତରକୁ ନୀତ ହେଲେ ଏବଂ ସେଠାରେ 40 ଦିନ ପର୍ଯ୍ୟନ୍ତ ସୈତାନ ଦ୍ୱାରା ପରୀକ୍ଷିତ ହେଲେ। ଏହି ସମୟରେ ସେ କୌଣସି ଖାଦ୍ୟ ଗ୍ରହଣ କଲେ ନାହିଁ। ସେ ଭୋକିଲା ଥିବା ସମୟରେ ସୈତାନ ତାଙ୍କ ନିକଟକୁ ଆସି କହିଲା,
ତୁମେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟି ହେବା ପାଇଁ ଆଜ୍ଞା ଦିଅ।
ଯୀଶୁ ତାହାଙ୍କୁ ଧର୍ମଶାସ୍ତ୍ରରୁ ଉତ୍ତର ଦେଲେ,
ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, କିନ୍ତୁ ଈଶ୍ୱରଙ୍କ ପ୍ରତ୍ୟେକଟି ବାକ୍ୟ ଦ୍ୱାରା ବଞ୍ଚିବ।
ପର ମୁହୂର୍ତ୍ତରେ ସୈତାନ ପୃଥିବୀର ସମସ୍ତ ଜାତିଙ୍କୁ ଏକତ୍ର କରି ଯୀଶୁଙ୍କୁ ଦେଖାଇ କହିଲା,
ମୁଁ ତୁମକୁ ଏହିସବୁ କ୍ଷମତା ଓ ଐଶ୍ୱର୍ଯ୍ୟ ଦେବି, ଏ ସମସ୍ତ ମୋର, ମୁଁ ଯାହାକୁ ଇଚ୍ଛା ତାକୁ ଦେଇପାରେ। ଯଦି ତୁମେ ମୋର ଉପାସନା କରିବ, ତେବେ ଏ ସମସ୍ତ ତୁମର ହେବ।
ଲେଖା ଅଛି, ତୁମେ କେବଳ ପ୍ରଭୁ ଆପଣ ଈଶ୍ୱରଙ୍କୁ ଉପାସନା କରିବ ଓ କେବଳ ତାଙ୍କର ହିଁ ସେବା କରିବ।
ଅବଶେଷରେ ସୈତାନ ଯୀଶୁଙ୍କୁ ରାଜଧାନୀ ନଗର ଜେରୁସାଲମର ମନ୍ଦିରର ସର୍ବୋଚ୍ଚ ଶିଖରକୁ ଘେନିଯାଇ ପବିତ୍ର ଧର୍ମଶାସ୍ତ୍ରକୁ ଉଦ୍ଧୃତ କରି କହିଲା,
ଯେବେ ତୁମେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁ ପଡ଼, କାରଣ ଶାସ୍ତ୍ର କୁହେ, ଈଶ୍ୱର ତୁମ୍ଭକୁ ରକ୍ଷା କରିବା ନିମନ୍ତେ ଦୂତମାନଙ୍କୁ ଆଜ୍ଞା ଦେବେ, ତୁମର ପାଦ ଯେପରି ପଥରରେ ନ ବାଜେ, ଏଥିପାଇଁ ସେମାନେ ତୁମ୍ଭକୁ ତୋଳି ଧରିବେ।
ଲେଖା ଅଛି, ତୁମେ ପ୍ରଭୁ ଆପଣ ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।
ଯୀଶୁଙ୍କ ଏହି ଆତ୍ମିକ ପରୀକ୍ଷା ଶେଷ ହେବା ପରେ ଉତ୍ତର ଦିଗର ଯେଉଁ ଗ୍ରାମରେ ସେ ତାଙ୍କର ବାଲ୍ୟକାଳ କ୍ଷେପଣ କରିଥିଲେ ସେହି ନାଜରିତକୁ ଯାତ୍ରା କଲେ। ସପ୍ତାହର ପବିତ୍ର ଦିବସ ବିଶ୍ରାମ ବାର ଦିନ ଯୀଶୁ ସ୍ଥାନୀୟ ଉପାସନା ଓ ଉପଦେଶର ସ୍ଥାନ ସମାଜ ଗୃହକୁ ଗଲେ। ସମାଜ ଗୃହର ନେତାଙ୍କ ଅନୁରୋଧ କ୍ରମେ ସେ ଧର୍ମଶାସ୍ତ୍ରରୁ ପାଠ କଲେ,
ପ୍ରଭୁଙ୍କର ଆତ୍ମା ମୋ ଉପରେ ଅଛି, ଦିନହୀନମାନଙ୍କୁ ଶୁଭ ସମ୍ବାଦ ଦେବା ନିମନ୍ତେ ସେ ମୋତେ ମନୋନୀତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟି ପାଇବା ବିଷୟ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି, ନିଷ୍ପେଷିତ ଲୋକମାନଙ୍କୁ ମୁକ୍ତ କରିବାକୁ ଏବଂ ଏହା ଘୋଷଣା କରିବାକୁ ସମୟ ଆସିଅଛି ଯେତେବେଳେ ପ୍ରଭୁ ତାଙ୍କ ଲୋକମାନଙ୍କୁ ରକ୍ଷା କରିବେ।
ସେ ତ ଭଲ କଥା କହୁଛନ୍ତି।
ତୁମ୍ଭେମାନେ ଏହା ଶୁଣିଲେ ବୋଲି ଶାସ୍ତ୍ର ବାକ୍ୟ ଆଜି ସତ୍ୟ ପ୍ରମାଣିତ ହେଲା,
ଧର୍ମଶାସ୍ତ୍ର ସଫଳ ହେଇଛି।
କେବଳ ମସିହ ସେହି ପତ୍ରିକା ସଫଳ ହେବ, ଆଉ କେହି
ନୁହେଁ। ଆମେ କେମିତି ଜାଣିବା?
ନିଃସନ୍ଦେହରେ ତୁମ୍ଭେମାନେ ଏହି ସମ୍ବାଦଟି ମୋତେ କହିବ, ହେ ବୈଦ୍ୟ ଆପଣଙ୍କୁ ସୁସ୍ଥ କର, ମୋତେ ପୁଣି କହିବ, କଫରନାଉମରେ ଯାହା କରିଛ ବୋଲି ଆମେ ଶୁଣିଛୁ, ସେ ସବୁ ନିଜ ନଗରରେ କର। ମୁଁ କହୁଅଛି, କୌଣସି ଭାବବାଦୀ ନିଜ ସହରରେ ସମ୍ମାନ ପାଏ ନାହିଁ।
ଏହି ଉତ୍ତେଜିତ ଜନତା ଗ୍ରାମ ବାହାରେ ଗୋଟିଏ ଉଚ୍ଚ ସ୍ଥାନରୁ ଯୀଶୁଙ୍କୁ ଠେଲି ଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ଜନତା ମଧ୍ୟ ଦେଇ ତାଙ୍କ ବାଟରେ ଚାଲିଗଲେ। ଯୀଶୁଙ୍କର ଆତ୍ମିକ କାର୍ଯ୍ୟ ବୃଦ୍ଧି ପାଇବା ସହିତ ସେ ଈଶ୍ୱରଙ୍କ ରାଜ୍ୟର ସମ୍ବାଦ ପ୍ରଚାର କରିବା ପାଇଁ ଶିଷ୍ୟମାନଙ୍କୁ ଏକତ୍ର କରିବାକୁ ଲାଗିଲେ। କ୍ଷୁଦ୍ର ଗାଲିଲି ସମୁଦ୍ରରେ ସେ ଅନେକ ମତ୍ସ୍ୟଜୀବୀମାନଙ୍କୁ ଜାଲ ଧୋଉଥିବାର ଦେଖିଲେ। ସେମାନେ ହେଲେ ସିମୋନ ପିତର, ଜାକୁବ ଓ ଜୋହନ। ନିକଟରେ ଥିଲା ଦୁଇଟି ମାଛଧରା ନୌକା।
ତୁମ୍ଭ ପ୍ରତି ଶାନ୍ତି ବର୍ତ୍ତୁ।
ଆପଣଙ୍କୁ ମଧ୍ୟ।
ତୁମ ନୌକାରେ ମୋତେ ସ୍ଥାନ ଦେବ କି ସୁମନ?
କାହିଁକି ନୁହେଁ ଗୁରୁ।
ନୌକାଟିକୁ ଗଭୀର ଜଳ ମଧ୍ୟକୁ ନେଇଯାଅ, ତାପରେ ତୁମେ ଓ ସାଥିମାନେ ମାଛ ଧରିବା ପାଇଁ ଜାଲ ପକାଅ।
ଓ ଗୁରୁ, ଆମେ ସାରା ରାତି ଅନେକ କଷ୍ଟ କରିଛୁ କିନ୍ତୁ କିଛି ବି ପାଇନୁ, କିନ୍ତୁ ଆପଣ ଯେତେବେଳେ କହୁଛନ୍ତି ମୁଁ ତାହେଲେ ଜାଲ ପକେଇବି। ଚାକୁବ ଜୋନ
ଯୀଶୁଙ୍କୁ ନୌକାରେ ପାଇ ସେମାନେ ତାହାଙ୍କର ଆଦେଶ ପାଳନ କଲେ। ସେମାନଙ୍କ ଜାଲରେ ଏତେ ମାଛ ଭର୍ତ୍ତି ହେଲେ ଯେ ଜାଲଗୁଡ଼ିକ ଛିଣ୍ଡିବାକୁ ଲାଗିଲା। ଏହି ଆଶ୍ଚର୍ଯ୍ୟ କର୍ମ ଦ୍ୱାରା ସିମୋନ ପିତର ଆଚମ୍ବିତ ହୋଇ ନମ୍ର ଚିତ୍ତରେ ଯୀଶୁଙ୍କ ପାଦ ତଳେ ପଡ଼ିଗଲେ।
ପ୍ରଭୁ, ମୋ ନିକଟରୁ ଚାଲି ଯାଆନ୍ତୁ, ମୁଁ ଜଣେ ପାପୀ ମନୁଷ୍ୟ।
ଭୟ କର ନାହିଁ ସିମୋନ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ।
କଫର୍ଣ୍ଣହୋମ ସହରରେ ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେବା ନିମନ୍ତେ ଆଗ୍ରହୀ ଶ୍ରୋତାମାନଙ୍କୁ ପାଇଲେ। ହଠାତ୍ ଜାଇରସ୍ ନାମକ ଜଣେ ବ୍ୟକ୍ତି ଲୋକସମୂହ ମଧ୍ୟରୁ ବାହାରି ଯୀଶୁଙ୍କ ନିକଟକୁ ଦୌଡ଼ି ଆସିଲେ। ସେହି ଥିଲେ ସ୍ଥାନୀୟ ଜିହୁଦୀମାନଙ୍କର ଉପାସନା ଗୃହର ଅଧ୍ୟକ୍ଷ। ଲୋକଗହଳିକୁ ଛାଡ଼ି ଯୀଶୁ ତାଙ୍କ ଗୃହ ଅଭିମୁଖେ ଗଲେ। ପଥ ମଧ୍ୟରେ ଏହି ପରିବାରର ଜଣେ ବନ୍ଧୁ ତାଙ୍କୁ ଭେଟି କହିଲେ,
ଜାଇରସ୍, ମୁଁ ଦୁଃଖିତ, ଆପଣଙ୍କ ଝିଅ ମରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ।
ଯୀଶୁ,
ଭୟ କର ନାହିଁ, କେବଳ ବିଶ୍ୱାସ କର, ସେ ବଞ୍ଚିବ।
ଯୀଶୁଙ୍କ କଥା ଶୁଣିବା କ୍ଷଣି ଜାଇରସ୍ ବିଚଳିତ ହେଲେ ନାହିଁ ଏବଂ ତାଙ୍କ ଗୃହ ଅଭିମୁଖେ ଚାଲିବାର ଲାଗିଲେ। ସେଠାରେ ଏକ ବଡ଼ ରୋଦନକାରୀ ଦଳ ଏକତ୍ର ହୋଇ ଦୁଃଖରେ ଛାତି ବାଡ଼େଇ କାନ୍ଦୁଥିଲେ, କିନ୍ତୁ ଯେତେବେଳେ ସେମାନେ ପ୍ରାଙ୍ଗଣରେ ପ୍ରବେଶ କଲେ, ଯୀଶୁ କେବଳ ଜାଇରସ୍, ତାଙ୍କ ସ୍ତ୍ରୀ ଓ ମତ୍ସ୍ୟଜୀବୀ ପିତର, ଜୋହନ, ଜାକୁବ ନାମକ ତାଙ୍କର ନିକଟତମ ଶିଷ୍ୟମାନଙ୍କ ବ୍ୟତୀତ ଆଉ କାହାରିକୁ ସାଙ୍ଗରେ ନେଲେ ନାହିଁ। ସେମାନେ ବାଳିକାକୁ ଏକ ଚଟେଇ ଉପରେ ଶୋଇଥିବାର ଦେଖିଲେ। ଯୀଶୁ ନଇଁ ପଡ଼ି ତାହାର ହାତ ଧରିଲେ ଆଉ କହିଲେ,
କାନ୍ଦ ନାହିଁ, ସେ ମରିନି, ମାତ୍ର ଶୋଇପଡ଼ିଛି। ବାଳିକା, ଉଠ।
ବାଳିକାଟି ଆଖି ଖୋଲିଲା ଓ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠି ବସିଲା।
ତାହାକୁ କିଛି ଖାଇବାକୁ ଦିଅ। ମନେ ରଖ, ଏଠି ଯାହା ଘଟିଗଲା କାହାରିକୁ କିଛି ଜଣାଅ ନାହିଁ।
ଯୀଶୁ ଯେଉଁଠାକୁ ଗଲେ ଜିହୁଦା, ଜେରୁସାଲାମ ଓ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରୁ ଲୋକସମୂହ ତାଙ୍କର ଚତୁର୍ଥୀକରେ ଏକତ୍ରିତ ହେଲେ। ଅନେକ ରୋଗରୁ ସୁସ୍ଥ ହେବା ନିମନ୍ତେ ଓ ମନ୍ଦ ଆତ୍ମାରୁ ମୁକ୍ତି ପାଇବା ନିମନ୍ତେ ତାହାଙ୍କ ନିକଟକୁ ଆସିଲେ। ପ୍ରତ୍ୟେକେ ତାହାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କଠାରୁ ଶକ୍ତି ନିର୍ଗତ ହୋଇ ଅନେକ ଲୋକ ସୁସ୍ଥ ହେଉଥିଲେ।
ଆମକୁ ବଞ୍ଚାଅ ଯୀଶୁ,
ପ୍ରଭୁ, ଆମେ ଏବେ ତୁମକୁ ଚାହୁଁ।
ଈଶ୍ୱରଙ୍କ ରାଜ୍ୟ ସମ୍ପର୍କରେ ଶିକ୍ଷା ଶୁଣିବା ପାଇଁ ଅନେକ ତାଙ୍କ ନିକଟକୁ ଆସିଲେ। ତାଙ୍କର ବାକ୍ୟ କେତେକଙ୍କୁ ସଂଶୋଧନ ବା କେତେକଙ୍କୁ କ୍ରୋଧାନ୍ୱିତ କଲା, କିନ୍ତୁ ଯେଉଁମାନେ ତାଙ୍କ କଥା ଶୁଣୁଥିଲେ ତାହା ସେମାନଙ୍କ ଜୀବନକୁ ପ୍ରଭାବିତ କରୁଥିଲା। ଯୀଶୁ ଈଶ୍ୱରଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବା ବିଷୟରେ କହୁଥିଲେ,
ଧନ୍ୟ ତୁମ୍ଭେମାନେ ଯେଉଁମାନେ ଦିନହୀନ, କାରଣ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର। ଧନ୍ୟ ତୁମ୍ଭେମାନେ ଯେଉଁମାନେ ଏବେ କ୍ଷୁଧିତ, କାରଣ ତୁମ୍ଭେମାନେ ତୃପ୍ତ ହେବ। ଧନ୍ୟ ତୁମ୍ଭେମାନେ ଯେଉଁମାନେ ଏବେ କାନ୍ଦୁଛ, କାରଣ ତୁମ୍ଭେମାନେ ହସିବ। ଧନ୍ୟ ତୁମ୍ଭେମାନେ ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା, ପ୍ରତ୍ୟାଖ୍ୟାନ, ଅପମାନିତ କରନ୍ତି, ମୋ ପାଇଁ ତୁମ୍ଭମାନଙ୍କୁ ଦୁଷ୍ଟ ବୋଲି କହନ୍ତି, ଯେତେବେଳେ ଏହା ଘଟେ ଆନନ୍ଦରେ ନୃତ୍ୟ କର, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ମହାନ ପୁରସ୍କାର ଅଛି, କାରଣ ସେମାନଙ୍କ ପିତୃପୁରୁଷ ଭାଓବାଦୀମାନଙ୍କ ପ୍ରତି ଠିକ୍ ସେହିପରି କରୁଥିଲେ।
ଯୀଶୁ ଭାବବାଦୀମାନଙ୍କ ସତର୍କ ବାଣୀଗୁଡ଼ିକର ପୁନରାବୃତ୍ତି କଲେ,
ହେ ଧନୀମାନେ, ତୁମ୍ଭ ପାଇଁ ଏହା କେତେ ଭୟଙ୍କର ବିଷୟ, ତୁମେ ତୁମର ସୁଖର ଜୀବନ ପାଇସାରିଛ।
ସେ ଧନ୍ୟବାକୁ ଚାହାନ୍ତି ନାହିଁ, ନିଶ୍ଚୟ ସେ ପାଗଳ।
ଆଉ ଯେଉଁମାନେ ହସୁଛ, ତୁମ୍ଭ ପାଇଁ ଏହା କେତେ ଦୁର୍ଭାଗ୍ୟର ବିଷୟ, ତୁମେ ବିଳାପ ଓ ରୋଦନ କରିବ।
ଅନେକ ସମୟରେ ଯୀଶୁଙ୍କର କଥାଗୁଡ଼ିକ ଶ୍ରୋତାମାନଙ୍କର ଚିନ୍ତାଧାରାର ବିପରୀତ ଥିଲା।
କି ଭୟଙ୍କର ଯେତେବେଳେ ସମସ୍ତେ ତୁମକୁ ଭଲ କହନ୍ତି, କାରଣ ସେମାନଙ୍କ ପିତୃପୁରୁଷ ଭଣ୍ଡ ଭାଓବାଦୀମାନଙ୍କୁ ଠିକ୍ ସେହିପରି କରିଥିଲେ। ଯେଉଁମାନେ ଶୁଣୁଛ, ମୁଁ ସେମାନଙ୍କୁ କହୁଛି, ଶତ୍ରୁକୁ ପ୍ରେମ କର।
କଣ, ଆମ ଶତ୍ରୁକୁ ବି ପ୍ରେମ କରିବା?
ଯେଉଁମାନେ ତୁମକୁ ଘୃଣା କରନ୍ତି ସେମାନଙ୍କ ମଙ୍ଗଳ କର, ଯେଉଁମାନେ ତୁମକୁ ଅବିଶ୍ୱାସ କରନ୍ତି ପ୍ରାର୍ଥନା କର। ଯଦି କିଏ ତୁମର ଗୋଟେ ଗାଲରେ ଚାପୁଡ଼ା ମାରେ, ତେବେ ତାକୁ ଆଉ ଗୋଟେ ଗାଲ ଦେଖାଇ ଦିଅ। ଯଦି କିଏ ତୁମର ଚାଦର ଛଡ଼ାଇ ନିଏ, ଆପଣା କୁର୍ତ୍ତାଟିକୁ ତାକୁ ଦେଇଦିଅ। ଯେ କେହି ତୁମକୁ ଭିକ୍ଷା ମାଗେ, ଦାନ କର। ଆଉ ଯଦି କିଏ ତୁମର ଜିନିଷ ଛଡ଼ାଇ ନେଇଯାଏ, ତେବେ ତାହାଠାରୁ ଫେରାଇ ଆଣ ନାହିଁ। ଅନ୍ୟଠାରୁ ଯାହା ଆଶା କର, ନିଜେ ମଧ୍ୟ ଅନ୍ୟ ପ୍ରତି ସେହିପରି କର। ବିଚାର କର ନାହିଁ, ତାହେଲେ ତୁମେ ବିଚାରିତ ହେବ ନାହିଁ। ଦୋଷୀ କର ନାହିଁ, ତାହେଲେ ତୁମକୁ ଦୋଷୀ କରାଯିବ ନାହିଁ। କ୍ଷମା ଦିଅ, ଆଉ ତୁମକୁ କ୍ଷମା ଦିଆଯିବ।
ହେ ପ୍ରଭୁ, ତୁମ ପଥରେ ଆମକୁ ଚଳାଇ ନିଅ।
ଦାନ କର, ତୁମକୁ ବି ଦିଆଯିବ, କାରଣ ତୁମ୍ଭେ ଯେଉଁ ମାପରେ ଦେବ ସେଇ ମାପରେ ଫେରିପାଇବ। ଯଦି ଯେଉଁମାନେ ତୁମକୁ ପ୍ରେମ କରନ୍ତି କେବଳ ସେମାନଙ୍କୁ ପ୍ରେମ କର, ତେବେ ତୁମେ କେମିତି ଆଶୀର୍ବାଦ ପାଇବ? କାରଣ ପାପୀମାନେ ମଧ୍ୟ ସେହିପରି କରନ୍ତି। ଯେଉଁମାନେ ତୁମର ଭଲ କରନ୍ତି, ଯଦି ତୁମ୍ଭେ ସେମାନଙ୍କର ଭଲ କର, ତେବେ ତୁମେ କେମିତି ଆଶୀର୍ବାଦ ପାଇବ? କାରଣ ପାପୀମାନେ ମଧ୍ୟ ସେହିପରି କରନ୍ତି।
ହେ ଗୁରୁ, ଆମକୁ ପଥ ଦେଖାଅ, ଆମକୁ କଢ଼ାଇ ନିଅ।
ଆପଣ ଶତ୍ରୁମାନଙ୍କୁ ପ୍ରେମ କର, ଆଉ ସେମାନଙ୍କର ମଙ୍ଗଳ କର, ଆଉ ଫେରି ପାଇବାର ଆଶା ରଖ ନାହିଁ, ତେବେ ତୁମ୍ଭେ ମହାନ ପୁରସ୍କାର ପାଇବ, ଆଉ ତୁମ୍ଭେ ପରାତ୍ପର ଈଶ୍ୱରଙ୍କର ପୁତ୍ର ବୋଲି ଖ୍ୟାତ ହେବ। କାରଣ ସେ କୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ଦୟାଳୁ ଅଟନ୍ତି। ଦୟାଳୁ ହୁଅ, ଯେପରି ତୁମ୍ଭର ସ୍ୱର୍ଗସ୍ଥ ପିତା ଅଟନ୍ତି।
ଅନେକ ସମୟରେ ଲୋକମାନେ ଯୀଶୁଙ୍କର ଶିକ୍ଷା ଶୁଣି ଆଚମ୍ବିତ ହେଉଥିଲେ। ତାଙ୍କ କାର୍ଯ୍ୟ ଦ୍ୱାରା ମଧ୍ୟ ସେ ସେମାନଙ୍କୁ ଅବାକ୍ କରିଦେଉଥିଲେ। ଦିନେ କଫର୍ଣ୍ଣହୋମର ଏକ ଜନାକୀର୍ଣ୍ଣ ବ୍ୟବସାୟ କେନ୍ଦ୍ର ଦେଇ ଯିବା ସମୟରେ ସେ ମ୍ୟାଥ୍ୟୁ ଲେବି ନାମକ ଜଣେ କର ଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ନଗର ମଧ୍ୟ ଦେଇ ଯାତ୍ରା କରୁଥିବା ଲୋକମାନଙ୍କଠାରୁ ସେ କର ଆଦାୟ କରୁଥିଲେ। ମ୍ୟାଥ୍ୟୁଙ୍କ ପରି କର ଆଦାୟକାରୀମାନେ ଲୋକମାନଙ୍କୁ ପ୍ରତାରିତ କରୁଥିବା ହେତୁ ଜିହୁଦୀମାନେ ସେମାନଙ୍କୁ ଘୃଣା କରୁଥିଲେ ଓ ସେମାନଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖୁନଥିଲେ। କିନ୍ତୁ ଯୀଶୁ ମ୍ୟାଥ୍ୟୁଙ୍କୁ କହିଲେ,
ମୋ ପଛରେ ଆସ।
ପ୍ରଭୁ, ଯେପରି ଆପଣଙ୍କ ଇଚ୍ଛା।
ସାରା ରାତି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ପରେ ଯୀଶୁ 12 ଜଣ ବ୍ୟକ୍ତିଙ୍କୁ ତାଙ୍କ ନିକଟତମ ଅନୁଗମନକାରୀ ବା ଶିଷ୍ୟ ଭାବେ ମନୋନୀତ କଲେ, ଯେଉଁମାନଙ୍କୁ ସେ ବିଶେଷ ଭାବେ ତାଙ୍କର ଶୁଭ ସମ୍ବାଦ ପ୍ରଚାର କରିବା ପାଇଁ ପ୍ରସ୍ତୁତ କରିବେ। ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ସେ ପିତର, ଆନ୍ଦ୍ରିୟ, ଜାକୁବ ଓ ଜୋହନଙ୍କୁ ଏବଂ କର ଆଦାୟକାରୀ ମ୍ୟାଥ୍ୟୁ, ଥୋମା ଓ ଆଲଫିଙ୍କ ପୁତ୍ର ଜାକୁବଙ୍କ ସହ ଫିଲିପ ଓ ବାର୍ଥୋଲମିକୁ ମନୋନୀତ କଲେ। ଅବଶେଷରେ ଯୀଶୁ ସିମୋନୋ, ଯାହାଙ୍କୁ ଜିଲଟ ବୋଲି କୁହାଯାଉଥିଲା, ଜାକୁବଙ୍କ ପୁତ୍ର ଜିହୁଦା ଏବଂ ଇସ୍କାରିଓତ୍ ଜିହୁଦା, ଯିଏକି ପ୍ରତାରକ ହେଲେ, ଏମାନଙ୍କୁ ମଧ୍ୟ ମନୋନୀତ କଲେ। ସାଧାରଣ ଜନତା ମଧ୍ୟରେ ଯୀଶୁଙ୍କର ଲୋକପ୍ରିୟତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଧର୍ମଯାଜକମାନେ ତାଙ୍କର ଅସାଧାରଣ ଶିକ୍ଷା ତଥା ସମାଜଚ୍ୟୁତ ଲୋକମାନଙ୍କ ସହିତ ବନ୍ଧୁତା ବିଷୟ ନେଇ ବିବ୍ରତ ହେଲେ। କିନ୍ତୁ ସେମାନଙ୍କ ମଧ୍ୟରେ ବ୍ୟତିକ୍ରମ ହୋଇଥିଲା ଫାରୁସି ଧର୍ମଗୁରୁ ସିମୋନଙ୍କ କ୍ଷେତ୍ରରେ। ସିମୋନ ଯୀଶୁଙ୍କର ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ।
ମୁଁ ଏହି ବ୍ୟକ୍ତିଙ୍କୁ ଜାଣିବାକୁ ଚାହେଁ,
ତମେ କ'ଣ ଭାବୁଛ? ସେ ମସିହା?
ଯିହୁଦୀମାନେ ଯେଉଁ ମନୋନୀତ ବ୍ୟକ୍ତିଙ୍କ ଅପେକ୍ଷାରେ ଅଛନ୍ତି, ଯୀଶୁ ସେହି ବ୍ୟକ୍ତିକି ନୁହନ୍ତି ଏହା ଜାଣିବା ପାଇଁ ସିମୋନ ତାହାଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କଲେ। ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ସିମୋନଙ୍କ ଗୃହରେ ପହଞ୍ଚିଲେ ଓ ଯୀଶୁଙ୍କୁ ଆସନ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରାଗଲା।
ଠିକ୍ ଅଛି ପିଲାମାନେ, ତମାନେ ଯାଅ, ଏଥର ଯାଅ, ଶୁଭିଲା ନାହିଁ, ଯାଅ, ବେଳେବେଳେ ଏମିତି ଚଗଲାମି ଆରମ୍ଭ କରିଦେବେ ମାନେ।
ସମସ୍ତେ ଆସନ ଗ୍ରହଣ କରି ଭୋଜନ ନିମନ୍ତେ ଅପେକ୍ଷା କଲେ।
ସେଠି କ'ଣ କରୁଛି ମୁଁ ଜାଣିନି।
ଜଣେ ସ୍ତ୍ରୀ ଲୋକ, ଯେ ପାପପୂର୍ଣ୍ଣ ଜୀବନଯାପନ କରୁଥିଲା, ଏକ ସୁଗନ୍ଧି ତୈଳପାତ୍ର ନେଇ ସେହି ଗୃହରେ ପ୍ରବେଶ କଲା। ଯୀଶୁ ସେଠାରେ ଭୋଜନ କରିବେ ବୋଲି ସେ ଶୁଣିଥିଲା। ସ୍ତ୍ରୀ ଲୋକଟି ଯୀଶୁଙ୍କ ନିକଟକୁ ଦୌଡ଼ିଗଲା। ତାହାର ଚକ୍ଷୁର ଲୋତକରେ ସେ ତାହାଙ୍କର ଧୂଳି ଧୂସରିତ ପାଦକୁ ଧୋଇଦେଲା, ଆଉ ତାହାର ଦୀର୍ଘ କେଶରେ ତାହାଙ୍କର ପାଦକୁ ପୋଛି ସେଗୁଡ଼ିକୁ ଚୁମ୍ବନ କଲା। ସିମୋନ ନିଜକୁ ନିଜେ କହିଲେ,
ଯଦି ଜଣେ ଭବିଷ୍ୟତ ବକ୍ତା ହୋଇଥାନ୍ତା, ତେବେ ତାକୁ ଛୁଇଁଥିବା ସ୍ତ୍ରୀକୁ ସେ ଜାଣିପାରିଥାନ୍ତା ଯେ ଏ ସ୍ତ୍ରୀ ହେଉଛି ଗୋଟେ ପାପିନୀ ସ୍ତ୍ରୀ।
ସ୍ତ୍ରୀ ଲୋକଟି ପାତ୍ରଟି ଖୋଲିଲା ଏବଂ ଭକ୍ତିର ନିଦର୍ଶନ ସ୍ୱରୂପେ ଏହି ସୁଗନ୍ଧି ତୈଳ ଯୀଶୁଙ୍କ ପାଦ ଉପରେ ଢାଳିଲା। ଯୀଶୁ ଗୃହକର୍ତ୍ତାଙ୍କ ଆଡ଼େ ଦୃଷ୍ଟିପାତ କରି କହିଲେ,
ଶ୍ରୀମନ, ମୁଁ ଜାଣେ ଏହି ସ୍ତ୍ରୀ କିଏ। ମୁଁ ତୁମକୁ କିଛି କହିବି। ଦୁଇ ଜଣ ବ୍ୟକ୍ତି ଜଣେ ଋଣଦାତା ନିକଟରୁ ଋଣ ଆଣିଥିଲେ, ଜଣେ 500 ରୁପେ ମୁଦ୍ରା, ଅନ୍ୟ ଜଣକ 50। ସେମାନଙ୍କ ମଧ୍ୟରୁ କେହି ଋଣ ପରିଶୋଧ କରିପାରିଲେ ନାହିଁ, ଅତେବ ସେ ଉଭୟଙ୍କ ଋଣ ଛାଡ଼ କରିଦେଲା। ଆଚ୍ଛା, ଦୁଇଙ୍କ ମଧ୍ୟରୁ କିଏ ତାଙ୍କୁ ଅଧିକ ଭଲ ପାଇବ?
ମୁଁ ଭାବୁଛି ଯାହାର ଅଧିକ ଋଣ ଛାଡ଼ିଲା ତାକୁ ଭଲ ପାଇବ।
ତମେ ଠିକ୍ କହିଛ। ଏଇ ସ୍ତ୍ରୀକୁ ଦେଖୁଛ, ମୁଁ ତୁମ ଗୃହକୁ ଆସିଲି, ତୁମେ ମୋତେ ପାଦ ଧୋଇବା ପାଇଁ ଜଳ ଦେଲ ନାହିଁ, କିନ୍ତୁ ସେ ତାହାର ଅଶ୍ରୁ ଜଳରେ ମୋ ପାଦ ଧୋଇଦେଲା, ଆପଣ କେଶରେ ପୋଛିଦେଲା। ତୁମେ ମୋତେ ଚୁମ୍ବନ କରି ସ୍ୱାଗତ କଲ ନାହିଁ, କିନ୍ତୁ ସେ ଆସିବା ସମୟଠାରୁ ମୋ ପାଦକୁ ଚୁମ୍ବନ କରିବାରେ ବିରତ ହେଉନାହିଁ। ତୁମେ ମୋ ମସ୍ତକରେ ସୁଗନ୍ଧି ତୈଳ ଦେଲ ନାହିଁ, କିନ୍ତୁ ସେ ମୋ ପାଦରେ ଅତରମ ଖାଇଛି। ମୁଁ କହୁଅଛି, ସେ ଅଧିକ ପ୍ରେମ ଦେଖାଇବା ହେତୁ ପ୍ରମାଣ କରୁଅଛି ଯେ ତାହାର ଅନେକ ପାପ କ୍ଷମା ହୋଇଅଛି, କିନ୍ତୁ ଯେ ଅଳ୍ପ କ୍ଷମା ପାଏ ସେ କେବଳ ଅଳ୍ପ ପ୍ରେମ ଦେଖାଏ।
ତାପରେ ଯୀଶୁ ସେହି ସ୍ତ୍ରୀ ଲୋକଟିକୁ କହିଲେ,
ଆଗ ନାରୀ, ତୁମ୍ଭର ପାପ କ୍ଷମା ହୋଇଅଛି, ତୁମ୍ଭର ବିଶ୍ୱାସ ତୁମ୍ଭକୁ ରକ୍ଷା କରିଅଛି, ଶାନ୍ତିରେ ଯାଅ।
ଯଦିଓ ଫାରୁସୀ ସିମୋନଙ୍କ ପରି ଧର୍ମଗୁରୁମାନେ ଅନେକ ସମୟରେ ଅପମାନିତ ହେଉଥିଲେ, ଯୀଶୁ ସାଧାରଣତଃ ତାଙ୍କର ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ଲକ୍ଷ୍ୟ କରି କହୁଥିଲେ,
ଯୀଶୁ ଆମକୁ ଛାଡ଼ିକି ଚାଲି ଯାଉନାହାନ୍ତି ତ?
ଯୀଶୁ ଆମକୁ ଛାଡ଼ି ଚାଲି ଯାଉନି,
ଆମକୁ କିଛି ଉପଦେଶ ଦିଅ ପ୍ରଭୁ।
ଏକଦା ଦୁଇ ଜଣ ବ୍ୟକ୍ତି ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ, ଜଣେ ଥିଲା ଫାରୁସୀ ଓ ଅନ୍ୟ ଜଣଙ୍କ କରଗ୍ରାହୀ। ଫାରୁସୀ ନିଜେ ଅଲଗା ଠିଅ ହୋଇ ଏପରି ପ୍ରାର୍ଥନା କଲା, ହେ ଈଶ୍ୱର, ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଲୋଭୀ, ଅବିଶ୍ୱସ୍ତ ବା ବ୍ୟଭିଚାରୀ ନୁହେଁ। ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ସେଇ କରଗ୍ରାହୀ ପରି ବି ନୁହେଁ। ମୁଁ ସପ୍ତାହରେ ଦୁଇଥର ଉପବାସ କରେ ଆଉ ସମସ୍ତ ଆୟର ଦଶମାଂଶ ଦିଏ, କିନ୍ତୁ କର ଆଦାୟ କରି ଦୂରରେ ଠିଆ ହେଲା ଓ ସ୍ୱର୍ଗ ଆଡ଼େ ଆପଣା ମୁହଁ ସୁଦ୍ଧା ଉଠେଇଲା ନାହିଁ, ଆଉ ନିଜ ଛାତି ବାଡ଼େଇ ବାଡ଼େଇ କହିଲା, ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟା କର।
ହେ ପ୍ରଭୁ, ଆମକୁ ସତ୍ୟ ପଥ ଦେଖାଅ।
ତେଣୁ ମୁଁ କହୁଅଛି, ଏଇ ଫାରସୀ ନୁହେଁ, କରଗ୍ରାହୀ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଗଣିତ ଏହି ଘରକୁ ଚାଲିଗଲା। କାରଣ ଯେଉଁ ମନୁଷ୍ୟ ଆପଣଙ୍କୁ ଉନ୍ନତ କରେ ତାହାକୁ ନତ କରାଯିବ, ଓ ଯେ କେହି ଆପଣଙ୍କୁ ନତ କରେ ତାହାକୁ ଉନ୍ନତ କରାଯିବ। ମୋ ନିକଟକୁ ଆସ, କର୍ଣ୍ଣ ଡେର, ଓ ମୋ କଥା ଶୁଣ, ଆଉ ତୁମେ ଜୀବନ ପାଇବ। ଯେ ପର୍ଯ୍ୟନ୍ତ ପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି ସେ ପର୍ଯ୍ୟନ୍ତ ଅନ୍ୱେଷଣ କର, ଯେ ପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି ତାଙ୍କୁ ଡାକ। ଦୁଷ୍ଟ ଆପଣାର ପଥ, ଅଧାର୍ମିକ ମନୁଷ୍ୟ ଆପଣାର ସଂକଳ୍ପ ପରିତ୍ୟାଗ କରୁ, ଆଉ ସେ ପ୍ରଭୁଙ୍କ ପ୍ରତି ଫେରିଆସୁ, ଓ ସେ ତାହା ଉପରେ ଦୟା କରିବେ, କାରଣ ସେ ବହୁଳ ଭାବେ କ୍ଷମା କରିବେ। ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ।
ଯୀଶୁ ଓ ତାଙ୍କର ନିକଟତମ ଶିଷ୍ୟମାନେ ଗାଲିଲିର ଗ୍ରାମଗୁଡ଼ିକ ମଧ୍ୟ ଦେଇ ଯାତ୍ରା କଲେ ଓ ଲୋକସମୂହକୁ ଈଶ୍ୱରଙ୍କ ରାଜ୍ୟର ଶୁଭ ସମାଚାର ବିଷୟରେ ଶିକ୍ଷା ଦେଲେ। ଅନେକ ସ୍ତ୍ରୀ ଲୋକଙ୍କ ମଧ୍ୟରୁ ଯେଉଁମାନେ ଯୀଶୁଙ୍କ ଦ୍ୱାରା ସୁସ୍ଥ ହୋଇଥିଲେ ସେମାନେ ତାଙ୍କ ସହ ଯାତ୍ରା କଲେ। ପ୍ରାୟ ସେହି ସମୟରେ ବାପ୍ତିଜକ ଜୋହନଙ୍କୁ ଶାସକ ହେରୋଦ ଆନ୍ତିପା ବନ୍ଦୀ କରିଥିଲେ। ଈଶ୍ୱର ତାହାଙ୍କର ପୁତ୍ରକୁ ଏହି ଜଗତକୁ ପ୍ରେରଣ କରିବେ ବୋଲି ଜୋହନ ଘୋଷଣା କରୁଥିଲେ ଏବଂ ମସିହଙ୍କ ଆଗମନ ବିଷୟରେ ପ୍ରଚାର କରୁଥିଲେ। ଜୋହନଙ୍କ ଶିଷ୍ୟମାନେ ତାହାଙ୍କୁ କାରାଗାରରେ ସାକ୍ଷାତ କରିବାକୁ ଯାଇ ଯୀଶୁଙ୍କ କାର୍ଯ୍ୟ ବିଷୟରେ ସବୁକିଛି କହିଲେ।
ଆମେ ନାଇନ ଗ୍ରାମରେ ପହଞ୍ଚିଲା ବେଳକୁ ଦେଖିଲୁ ଏକ ଶବ ଶୋଭାଯାତ୍ରା। ମୃତ ବ୍ୟକ୍ତି ଜଣେ ବିଧବାର ଏକମାତ୍ର ପୁତ୍ର ଥିଲା। ଯେତେବେଳେ ଯୀଶୁ ତାକୁ ଦେଖିଲେ ତାଙ୍କ ହୃଦୟରେ ଦୟା ଜାତ ହେଲା। ସେ ଶବ ନିକଟକୁ ଯାଇ ତାକୁ ସ୍ପର୍ଶ କରି କହିଲେ, ହେ ଯୁବକ, ମୁଁ କହୁଛି ଉଠ। ଆଉ ତାପରେ ମୃତ ବ୍ୟକ୍ତିଟି ଉଠି ବସିଲା, ଆଉ ଯୀଶୁ ତାକୁ ତାର ମାତାର ହାତରେ ସମର୍ପଣ କଲେ।
ଜୋହନ ସେମାନଙ୍କୁ ଯୀଶୁଙ୍କୁ ପଚାରିବାକୁ ପଠାଇଲେ,
ଯାଅ ତାଙ୍କୁ ପଚାର, ତୁମେ କ'ଣ ସେହି ବ୍ୟକ୍ତି ଯାହାଙ୍କ ଆଗମନ ବିଷୟରେ ଜୋହନ କହିଥିଲେ, କିମ୍ବା ଆମେ ଅନ୍ୟ କାହାର ଅପେକ୍ଷାରେ ରହିବା।
ଜୋହନଙ୍କ ଶିଷ୍ୟମାନେ ସେଠୁ ଫେରି ଯୀଶୁଙ୍କୁ ଖୋଜିଲେ। ସେମାନେ ତାହାଙ୍କୁ ରୋଗୀମାନଙ୍କୁ ଓ ମନ୍ଦ ଆତ୍ମାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସୁସ୍ଥ ଉଦ୍ଧାର କରୁଥିବାର ଦେଖିଲେ।
ବାପ୍ତିଜକ ଜୋହନ ଆମକୁ ପଚାରିବା ପାଇଁ ପଠାଇଛନ୍ତି, ଆପଣ କ'ଣ ସେହି ବ୍ୟକ୍ତି ଯାହାଙ୍କ ଆଗମନ ହେବାର ଥିଲା?
ନା ଆମେ ଅନ୍ୟ କାହାର ଅପେକ୍ଷାରେ ରହିବା?
ଯାହା ଦେଖିଲ ଶୁଣିଲ ଫେରିଯାଇ ଜହନଙ୍କୁ କୁହ, ଅନ୍ଧମାନେ ଦେଖନ୍ତି, ଛୋଟମାନେ ଚାଲନ୍ତି, ଧନ୍ୟ ଅଟନ୍ତି ସେମାନେ ଯେଉଁମାନେ ମୋତେ ସନ୍ଦେହ କରନ୍ତି ନାହିଁ।
କ୍ରମଶଃ ଦେଶସାରା ଅଧିକ ସଂଖ୍ୟକ ବ୍ୟକ୍ତି ବିଶ୍ୱାସ କରିବାକୁ ଲାଗିଲେ ଯେ ସେ ମସିହ ବା ମନୋନୀତ ବ୍ୟକ୍ତି, ଯିଏକି ପାପ କ୍ଷମା କରିବେ ଓ ଈଶ୍ୱରଙ୍କ ରାଜ୍ୟ ସ୍ଥାପନ କରିବେ। ଧର୍ମଗୁରୁମାନେ ଯୀଶୁଙ୍କୁ ବାଧା ଦେବାକୁ ଲାଗିଲେ, କିନ୍ତୁ ଲୋକମାନେ ତାହାଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ଆଗ୍ରହର ସହିତ ତାଙ୍କୁ ଅନୁସରଣ କରୁଥିଲେ।
ମୋ କାନ୍ଧ ଉପରକୁ ଆ। ହଁ, ଏବେ କଣ ଦେଖିପାରୁଛୁ?
ବାଣିଜ୍ୟକାରୀ, ମତ୍ସ୍ୟଜୀବୀ ଓ ବ୍ୟବସାୟୀମାନେ ଗାଲିଲିକୁ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଆସିଥିଲେ। ଏହି ଜନତା ମଧ୍ୟରେ କେତେକ କୃଷକ ଥିଲେ, ଯେଉଁମାନେ ଫସଲ ଅମଳ ସମୟର ଅନିଶ୍ଚିତତା ବିଷୟରେ ଭାବୁଥିଲେ। ଏହା ଯୀଶୁଙ୍କୁ ଈଶ୍ୱରଙ୍କ ରାଜ୍ୟ ସମ୍ପର୍କରେ ଶିକ୍ଷା ଦେବା ନିମନ୍ତେ ସୁଯୋଗଟିଏ ଦେଲା।
ଜଣେ ବୀଜବାପକ ବିହନ ବୁଣିବାକୁ ଗଲା। ସେ ବିହନ ବୁଣିବା ସମୟରେ କିଛି ବିହନ ରାସ୍ତା କରରେ ପଡ଼ିଲା ଓ ପାଦରେ ଦଳିତ ହେଲା, ଆଉ ଆକାଶର ପକ୍ଷୀମାନେ ତାହା ଖୁମ୍ପି ଖାଇଲେ। କିଛି ବିହନ ପଥୁରିଆ ଜମି ଉପରେ ପଡ଼ିଲା, ଯେତେବେଳେ ସେଥିରୁ ଗଜା ହେଲା, ପାଣି ନ ମିଳିବା ହେତୁ ଶୁଖିଗଲା। କିଛି ବିହନ କଣ୍ଟା ମଧ୍ୟରେ ପଡ଼ିଲା, ଆଉ କଣ୍ଟା ଗଛ ସହିତରେ ବଢ଼ି ତାହାକୁ ମାଡ଼ି ପକାଇଲା। ଆଉ କିଛି ବିହନ ଭଲ ମାଟିରେ ପଡ଼ିଲା ଓ ସେହି ଗଛ ବଢ଼ିଲା, ଆଉ ଫଳ ଫଳିଲା, ପ୍ରତ୍ୟେକ 100 ଗୁଣ ଫଳ।
ଯୀଶୁଙ୍କର ନିକଟତମ ଶିଷ୍ୟମାନେ ତାଙ୍କର ଶିକ୍ଷା ବା ଦୃଷ୍ଟାନ୍ତ ସମ୍ପର୍କରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ତାଙ୍କୁ ଅନ୍ୟତ୍ର ନେଇଗଲେ।
ଗୁରୁ, ଯେତେବେଳେ ଆପଣଙ୍କ ନିକଟରେ ଭିଡ଼ ଥାଏ, ସେତେବେଳେ କାହିଁକି ଦୃଷ୍ଟାନ୍ତ ମାଧ୍ୟମରେ କୁହନ୍ତି?
ଈଶ୍ୱରଙ୍କ ରାଜ୍ୟର ଗୁପ୍ତ ବିଷୟର ଜ୍ଞାନ ତୁମ୍ଭମାନଙ୍କୁ ଦିଆଯାଇଛି, କିନ୍ତୁ ଅନ୍ୟମାନଙ୍କୁ ଉଦାହରଣ ମାଧ୍ୟମରେ କୁହାଯାଇଛି, ଯେପରି ସେମାନେ ଦେଖି ମଧ୍ୟ ଦେଖିପାରନ୍ତି ନାହିଁ, ଆଉ ଶୁଣି ମଧ୍ୟ ଶୁଣିପାରନ୍ତି ନାହିଁ।
ଯୀଶୁ କହୁଥିବା ସମୟରେ ପ୍ରତ୍ୟେକ ଶିଷ୍ୟଙ୍କ ମାନସପଟରେ ଆଙ୍କି ହୋଇଯାଉଥିଲା ଏକ ପରିଚିତ ଦୃଶ୍ୟ। ଜଣେ ବୁଣାଳି ତାର ମୁଣିରୁ ବିହନ ବୁଣିବା ଓ ସେଇ ଗୃହର ଦାସ ବିହନକୁ ଉତ୍ତମ ଭୂମିରେ ଚାଷ କରିବା।
ଶୁଣିଥିବା ଉଦାହରଣର ଅର୍ଥ ଏହି ବିହନ ଈଶ୍ୱରଙ୍କ ବାକ୍ୟ ଅଟେ। ଯେଉଁ ବିହନ ରାସ୍ତା କରରେ ପଡ଼ିଲା ତାହା ସେମାନଙ୍କୁ ବୁଝାଏ, ଯେଉଁମାନେ ଶୁଣନ୍ତି। ତାପରେ ଶୈତାନ ଆସି ସେମାନଙ୍କ ହୃଦୟରୁ ବାକ୍ୟ ହରଣ କରିନିଏ, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି। ଆଉ ଯେଉଁ ବିହନ ପଥର ଉପରେ ପଡ଼ିଲା ତାହା ସେଇମାନଙ୍କ ପରି, ଯେଉଁମାନେ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କ ଚେର ନଥିବା ହେତୁ କେବଳ ଅଳ୍ପ ସମୟ ବିଶ୍ୱାସ କରନ୍ତି, ପରେ ପରୀକ୍ଷାର ସମ୍ମୁଖୀନ ହେଲେ ତିଷ୍ଠି ପାରନ୍ତି ନାହିଁ। ଯେଉଁ ବିହନ କଣ୍ଟା ଗଛ ମଧ୍ୟରେ ପଡ଼ିଲା ତାହା ସେଇମାନଙ୍କ ପରି, ଯେଉଁମାନେ ଶୁଣନ୍ତି, କିନ୍ତୁ ଏହି ଜୀବନର ଚିନ୍ତା, ଧନ ଓ ଆମୋଦ ପ୍ରମୋଦ ଏକାଠି ସେସବୁକୁ ଚାପି ପକାଏ, ଆଉ ସେହି ଫଳ କେବେ ପକ୍ୱ ହୁଏ ନାହିଁ। ଭଲ ଭୂମିରେ ପଡ଼ିଥିବା ବିହନ ସେଇମାନଙ୍କ ପରି, ଯେଉଁମାନେ ବାକ୍ୟ ଶୁଣନ୍ତି, ଉତ୍ତମ ଓ ବାଧ୍ୟ ହୃଦୟରେ ତାହା ଧରି ରଖନ୍ତି, ଆଉ ଫଳ ଫଳିବା ପର୍ଯ୍ୟନ୍ତ ଲାଗି ରହନ୍ତି।
ଗାଲିଲିର ଦୈନନ୍ଦିନ ଜୀବନର ଆଉ ଏକ ଉଦାହରଣ ମାଧ୍ୟମରେ ଯୀଶୁ ଏହି ଶିକ୍ଷାର ଗୁରୁତ୍ୱ ବୁଝାଇଥିଲେ।
କେହି ଦୀପ ଜାଳି ତାହାକୁ ପାତ୍ରରେ ଘୋଡ଼ାଏ ନାହିଁ ବା ଖଟ ତଳେ ରଖେ ନାହିଁ, କିନ୍ତୁ ସେ ତାହାକୁ ଦୀପରୁଖା ଉପରେ ରଖେ, ଯେପରି ଲୋକେ ପ୍ରବେଶ କରିବା କ୍ଷଣି ଆଲୁଅ ଦେଖିପାରିବେ। ଯାହା କିଛି ଗୁପ୍ତ ଅଛି ତାହା ବାହାରକୁ ଅଣାଯିବ, ଆଉ ଯାହା କିଛି ଢଙ୍କା ଯାଇ ଅଛି ତାହା ଖୋଜି ଆଲୋକରେ ପ୍ରକାଶ କରାଯିବ।
ହେ ଗୁରୁ, ଆମକୁ ପଥ ଦେଖାଅ।
ତେବେ ସାବଧାନ ରୁହ, ତୁମେ କିଭଳି ଶୁଣ, କାରଣ ଯାହାର ଅଛି ତାକୁ ଆହୁରି ଦିଆଯିବ, କିନ୍ତୁ ଯାହାର ନାହିଁ ସେ ଯେଉଁଟିକ ଅଛି ବୋଲି ଭାବୁଛି ତାଠାରୁ ତାହା ନିଆଯିବ।
ଗୁରୁ, ଆପଣଙ୍କୁ ଦେଖା କରିବାକୁ ମା ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି।
ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଆଉ ପାଳନ କରନ୍ତି ସେଇମାନେ ହିଁ ମୋର ମା ଓ ଭାଇ।
ଦିନେ ଯୀଶୁ ଏବଂ ତାହାଙ୍କର ନିକଟତମ ଶିଷ୍ୟମାନେ ବିପଦଜନକ ଗାଲିଲି ସମୁଦ୍ରର ଆରପଟକୁ ଯିବା ନିମନ୍ତେ ଏକ ନୌକାରେ ଚଢ଼ିଲେ।
ବୋଧହୁଏ ଝଡ଼ଟା ଉପରକୁ ଉଠିଲାଣି।
ଇସ୍କି ଝଡ଼!
ବାପରେ, ହାଉଲା ହାଉଲା,
ଏତେ ଜୋରେ ଝଡ଼ ହେଲା ଯେ ନୌକାଟି ଓଲଟି ଯାଇ ଶିଷ୍ୟମାନେ ବୁଡ଼ିଯିବେ ବୋଲି ମନେ ହେଲା, କିନ୍ତୁ ଯୀଶୁ ଶୋଇପଡ଼ିଥିଲେ। ଯୀଶୁ ଉଠି ଠିଆ ହେଲେ ଏବଂ ପବନ ଓ ସମୁଦ୍ରକୁ ଆଦେଶ ଦେଇ ଝଡ଼ ଶାନ୍ତ କଲେ।
ତୁମର ଏତେ ଟିକେ ବି ବିଶ୍ୱାସ ନାହିଁ?
ସମୁଦ୍ର ଶାନ୍ତ ହେବା ପରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ଗଦରୀୟମାନଙ୍କ ଅଞ୍ଚଳକୁ ଗଲେ। ନୌକାଟି କୂଳର ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ ଏକ ଉଚ୍ଚ ଉପକୂଳ ଦୃଷ୍ଟିଗୋଚର ହେଲା। ଦୂରରେ ଏକ ଘୁଷୁରୀ ପଲ ଚରୁଥିଲେ। ଯୀଶୁ କୂଳରେ ପାଦ ଦେବା ମାତ୍ରେ ଜଣେ ଉଲଗ୍ନ ମନ୍ଦ ଆତ୍ମଗ୍ରସ୍ତ ଲୋକ ତାଙ୍କ ସମ୍ମୁଖରେ ଭୂମିରେ ପଡ଼ିଗଲା।
ତୋ ନା କଣ?
ଆମେ ପ୍ରାର୍ଥନା କରୁଛୁ, ଆମକୁ ସେଇ ପାତାଳକୁ ପଠାଉ ନାହିଁ। ନା ନା, କିନ୍ତୁ କିନ୍ତୁ ଆମକୁ ସେଇ ଘୁଷୁରୀ ପୋଲ ଭିତରକୁ ପଶିବାକୁ ଅନୁମତି ଦିଅ।
ଯୀଶୁ ସେଇ ମନ୍ଦ ଆତ୍ମାମାନଙ୍କୁ ନିକଟବର୍ତ୍ତୀ ଘୁଷୁରୀ ପୋଲରେ ପଶିବାକୁ ଅନୁମତି ଦେଲେ। ତାଙ୍କ କଥା ମାନି ସେମାନେ ଘୁଷୁରୀ ପୋଲ ଆଡ଼କୁ ଜୋରରେ ଦୌଡ଼ିଲେ। ଘୁଷୁରୀମାନେ ତୀଖ ସ୍ଥାନକୁ ଦୌଡ଼ିଗଲେ ଓ ସେମାନଙ୍କୁ ଚରୁଥିବା ଲୋକମାନଙ୍କୁ ପଛରେ ଛାଡ଼ି ସମୁଦ୍ରରେ ବୁଡ଼ିମଲେ।
ଆରେ ଏ ଜାଦୁଗର, ଏ ଜାଗା ଛାଡ଼ି ପଳା, ଚାଲିଯା, ଆମକୁ ଛାଡ଼ିଦେ, ଏ ସ୍ଥାନ ଛାଡ଼ି ଜଲ୍ଦି ଚାଲିଯା।
ବର୍ତ୍ତମାନ ଏହି ପାଗଳ ଲୋକଟି ନିଜ ଚାରିପଟେ ଏକ ଲୁଗା ଗୁଡ଼ି ହୋଇ ଯୀଶୁଙ୍କ ପାଦ ତଳେ ଆସି ବସିଲା। ମନ୍ଦ ଆତ୍ମା କବଳରୁ ମୁକ୍ତି ପାଇ ତାହାର ମୁଖମଣ୍ଡଳରେ ପରିଲକ୍ଷିତ ହେଉଥିଲା ଏକ ଅପୂର୍ବ ଶାନ୍ତି।
ପ୍ରଭୁ, ତମେ ଯେଉଁଠାକୁ ଯିବ ମୁଁ ତମ ପଛରେ ଯିବି, ତୁମ ସହ ମୋତେ ଯିବାକୁ ଦିଅ। ପ୍ରଭୁ,
ଘରକୁ ଫେରିଯାଅ, ଈଶ୍ୱର ତୁମ ପ୍ରତି ଯାହା କରିଛନ୍ତି କୁହ।
ଆଉ ଲୋକଟି ଯୀଶୁଙ୍କ ଆଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କଲା। ସେ ଗଦରୀୟମାନଙ୍କ ଯେଉଁ ସ୍ଥାନକୁ ଗଲା ସେଠାରେ ବାରମ୍ବାର ମୁକ୍ତିର ବିବରଣୀ ଏବଂ ଯୀଶୁ କିପରି ତାହାର ଜୀବନ ପରିବର୍ତ୍ତନ କଲେ ତାହା ବର୍ଣ୍ଣନା କଲା। ଗାଲିଲି ପର୍ବତ ସମୂହର ପ୍ରଚ୍ଛଦପଟରେ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଯୀଶୁ ଈଶ୍ୱରଙ୍କ ରାଜ୍ୟ ସମ୍ପର୍କରେ ଶିକ୍ଷା ଦେବାକୁ ଲାଗିଲେ। ତଥାପି ହଜାର ହଜାର ଲୋକମାନେ ତାଙ୍କର ବାକ୍ୟ ଶୁଣୁଥିଲେ।
ଗୁରୁ, ଲୋକମାନଙ୍କୁ ପଠାଇ ଦିଅନ୍ତୁ ଯେମିତି ସେମାନେ ପାଖାପାଖି ଥିବା ଗାଁମାନଙ୍କୁ ଯାଇ ଆପଣଙ୍କର ଖାଇବା ଓ ରହିବାର ବ୍ୟବସ୍ଥା କରିବେ, ଏଠି କିଛି ମିଳିବ ନାହିଁ।
ତୁମେମାନେ ନିଜେ ସେମାନଙ୍କୁ କିଛି ଖାଇବାକୁ ଦିଅ।
କିନ୍ତୁ ଆମ ପାଖରେ ତ ପାଞ୍ଚଟି ରୋଟି ଓ ଦୁଇଟି ମାଛ ଅଛି।
ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଲୋକ ସମୂହକୁ ପଚାଶ ପଚାଶ ଜଣ କରି ବସିବା ପାଇଁ ନିର୍ଦ୍ଦେଶ ଦେଲେ। ତାପରେ ସେ ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କଲେ।
ଧନ୍ୟ ପ୍ରଭୁ, କାରଣ ତୁମେ ସମସ୍ତ ସୃଷ୍ଟିର ରାଜା ଓ ଭୂମିରୁ ଆହାର ଉତ୍ପନ୍ନକାରୀ ପରମେଶ୍ୱର ଅଟ।
ଯୀଶୁ ରୋଟି ଓ ମାଛଗୁଡ଼ିକ ଭାଙ୍ଗି ତାଙ୍କର ଶିଷ୍ୟମାନଙ୍କ ଟୋକେଇରେ ଭର୍ତ୍ତି କଲେ ଏବଂ ସେମାନେ ଲୋକମାନଙ୍କୁ ପରିବେଷଣ କଲେ। ପାଞ୍ଚ ହଜାର ପୁରୁଷ ତଥା ସ୍ତ୍ରୀ ଓ ପିଲାମାନେ ଭୋଜନ କଲେ ଓ ପରିତୃପ୍ତ ହେଲେ। ଯୀଶୁଙ୍କ ଶିଷ୍ୟମାନେ ଲୋକ ସମୂହ ମଧ୍ୟରେ ବୁଲି ବୁଲି ଭଙ୍ଗା ରୁଟିଖଣ୍ଡଗୁଡ଼ିକ ସାଉଁଟି ବାର ଟୋକେଇ ପୂର୍ଣ୍ଣ କରି ତାହା ଏକାଠି କଲେ। ଦିନେ ଯୀଶୁ ନିରୋଳାରେ ପ୍ରାର୍ଥନା କରୁଥିଲେ। ପ୍ରାର୍ଥନା ଶେଷ ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ଗୋଟିଏ ପ୍ରଶ୍ନ ପଚାରିଲେ।
ମୁଁ କିଏ, ଲୋକେ କ'ଣ କହନ୍ତି?
ପିତର କହିଲେ,
କେହି କେହି କୁହନ୍ତି ଆପଣ ବାପ୍ତିଜକ ଯୋହନ, ଅନ୍ୟମାନେ ଆପଣଙ୍କୁ ଏଲିଓ କୁହନ୍ତି, ଅନେକ କୁହନ୍ତି ଯେ ପୁରାତନ ଭାଓବାଦୀମାନଙ୍କ ମଧ୍ୟରୁ ଜଣେ ଜୀବିତ ହୋଇ ଉଠିଛନ୍ତି।
କିନ୍ତୁ ତୁମେମାନେ, ମୁଁ କିଏ, ତୁମମାନେ କ'ଣ କହୁଛ?
ତ୍ରାଣକର୍ତ୍ତା, ମସିହ।
ତୁମ୍ଭେମାନେ ଏକଥା କାହାରିକୁ କୁହ ନାହିଁ। ମନୁଷ୍ୟ ପୁତ୍ର ଅବଶ୍ୟ ବହୁ ଦୁଃଖ ସହି ପ୍ରତ୍ୟାଖିତ ହେବେ, ଶେଷରେ ତାଙ୍କୁ ବଧ କରାଯିବ, ଆଉ ତିନି ଦିନ ପରେ ସେ ପୁନର୍ଜୀବିତ ହେବେ।
ଯୀଶୁ ତାଙ୍କର ମୃତ୍ୟୁ କୃଷକାଠରେ ସଂଘଟିତ ହେବ ବୋଲି ସୂଚନା ଦେଇ ତିନି ଦିନ ପରେ ମୃତ୍ୟୁରୁ ଉଠିବେ ବୋଲି ପ୍ରତିଜ୍ଞା କରିଥିଲେ ସୁଦ୍ଧା ତାଙ୍କର ଶିଷ୍ୟମାନେ ଏକଥା ବୁଝିପାରିନଥିଲେ।
ତୁମମାନଙ୍କ ମଧ୍ୟରୁ କେହି ମୋ ସହିତ ଆସିବ କି?
ଗୁରୁ, ମୁଁ ଯିବି ଯେ, ହେଲେ ମୁଁ ପରିବାରଠୁ ବିଦାୟ ନେଇକି ଆସେ।
ଯେ କେହି ଲଙ୍ଗଳରେ ହାତ ଦେଇ ପଛକୁ ଦେଖେ ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ। ଯଦି କେହି ମୋ ପଛରେ ଆସିବାକୁ ଚାହେଁ ସେ ଆପଣାକୁ ଭୁଲିଯାଉ, ପ୍ରତିଦିନ ଆପଣା କୃଷ ଘେନି ମୋର ପଛେ ପଛେ ଆସୁ। କାରଣ ଯେ କେହି ନିଜର ପ୍ରାଣ ବଞ୍ଚାଏ ସେ ତାହା ହରାଇବ, ଆଉ ଯେ କେହି ମୋ ନିମନ୍ତେ ଆପଣା ପ୍ରାଣ ହରାଏ ସେ ତାହା ବଞ୍ଚାଇବ। ଯଦି ମନୁଷ୍ୟ ସାରା ଜଗତ ଲାଭ କରି ଆପଣା ପ୍ରାଣ ହରାଏ ତେବେ ସେଥିରେ କି ଲାଭ?
ଆମକୁ ସତ୍ୟପଥ ଦେଖାଅ ପ୍ରଭୁ।
ଈଶ୍ୱରଙ୍କ ସମ୍ପର୍କରେ ତାଙ୍କର ଅସାଧାରଣ ଶିକ୍ଷା ଏବଂ ସମାଜଚ୍ୟୁତ ଲୋକମାନଙ୍କ ପ୍ରତି ତାଙ୍କର ସମବେଦନା ହେତୁ ଯୀଶୁ ଯେଉଁଠାକୁ ଯାଉଥିଲେ ଅଗଣିତ ଜନତା ତାଙ୍କର ଅନୁଗମନ କରୁଥିଲେ। ଦିନେ ସେ ଓ ତାଙ୍କର ଶିଷ୍ୟମାନେ ଏକ ଛୋଟ ସହରକୁ ଗଲେ, ଯାଉ ଯାଉ ପଥପାର୍ଶ୍ୱରେ ଜଣେ ଅନ୍ଧକୁ ବସିଥିବାର ଦେଖିଲେ।
ଆଜ୍ଞା, କ'ଣ ହଉଛି, କ'ଣ ଚାଲିଛି ଏଠି?
ନାଜରିତୀୟ ଯୀଶୁ ଏଇ ବାଟ ଦେଇ ଯାଉଛନ୍ତି।
ଯୀଶୁ ଯାଉଛନ୍ତି? ଯୀଶୁ, ହେ ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କର ପ୍ରଭୁ, ମୋତେ ଦୟା କର।
ତମ ପାଇଁ ମୁଁ କ'ଣ କରିବି ବୋଲି ଚାହୁଁ?
ମୁଁ ଦେଖିବାକୁ ଚାହୁଁଛି ପ୍ରଭୁ।
ଦେଖ, ତୁମ୍ଭ ବିଶ୍ୱାସ ତୁମକୁ ସୁସ୍ଥ କରିଅଛି।
ମୁଁ ଦେଖିପାରୁଛି, ମୁଁ ଦେଖିପାରୁଛି, ମୁଁ ଦେଖିପାରୁଛି, ମୋତେ ଦେଖାଯାଉଛି। ଆରେ ମୁଁ ଦେଖିପାରୁଛି, ଆରେ ସମସ୍ତେ ଦେଖ, ମୁଁ ଦେଖିପାରୁଛି, ମୁଁ ଦେଖିପାରୁଛି, ଆରେ ମୁଁ ଦେଖିପାରୁଛି।
ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମ ସମୂହ ପ୍ରମାଣିତ କରୁଥିଲା ଯେ ସେ ହିଁ ପ୍ରକୃତରେ ଈଶ୍ୱରଙ୍କ ପୁତ୍ର। ତାଙ୍କର ନିକଟତମ ଶିଷ୍ୟମାନେ ଅବଗତ ହୋଇଥିଲେ ଯେ ସେ ମସିହ, ଈଶ୍ୱରଙ୍କ ମନୋନୀତ ବ୍ୟକ୍ତି। ଦିନେ ଅପରାହ୍ନ ସମୟରେ ଯୀଶୁ ସେମାନଙ୍କୁ ହର୍ମୋନ ପର୍ବତର ପାଦଦେଶକୁ ନେଇଗଲେ। ଯୀଶୁ ତାଙ୍କର ତିନିଜଣ ନିକଟତମ ଶିଷ୍ୟଗଣ ପିତର, ଜାକୁବ ଓ ଜୋହନଙ୍କୁ ତାଙ୍କ ସହିତ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଯିବା ପାଇଁ ମନୋନୀତ କଲେ।
ଓଃ, କି ଉଠାଣି, ମୁଁ କ୍ଲାନ୍ତ ହୋଇ ପଡ଼ିଲିଣି, ମୋତେ ବି ଭାରି ହାଲିଆ ଲାଗିଲାଣି।
ତିନିଜଣ ଯାକ ଶିଷ୍ୟ ହାଲିଆ ହୋଇ ଶୋଇପଡ଼ିଲେ, କିନ୍ତୁ ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ତାଙ୍କର ମୁଖମଣ୍ଡଳ ସୂର୍ଯ୍ୟ ପରି ଉଜ୍ଜଳ ହେଲା ଓ ତାଙ୍କର ବସ୍ତ୍ର ଶୁଭ୍ର ବର୍ଣ୍ଣରେ ଝଟକି ଉଠିଲା।
ପିତର, ଏ କ'ଣ?
ଶୋଇପଡ଼ିଥିବା ଶିଷ୍ୟମାନେ ଉଠି ପୂର୍ବ ସମୟର ଦୁଇଜଣ ଭାବବାଦୀ ମୋସା ଓ ଏଲିୟଙ୍କୁ ଯୀଶୁଙ୍କ ସହ କଥା ହେଉଥିବାର ଦେଖିଲେ।
ତୁମ୍ଭେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସଫଳ କରିବ, ତୁମ୍ଭେ ଜେରୁସାଲମରେ ମରିବ।
ଭାବବାଦୀମାନେ ବିଦାୟ ନେଉଥିବା ସମୟରେ ପିତର କହିଉଠିଲେ,
ପ୍ରଭୁ, ଆମର କେଡ଼େ ଭାଗ୍ୟ ଆମେ ଏଠି ଅଛୁ। ଆମେ ତିନୋଟି ଆବାସ ତମ୍ବୁ ତିଆରି କରିବା, ଗୋଟିଏ ଆପଣଙ୍କ ପାଇଁ, ଅନ୍ୟଟି ମୋସାଙ୍କ ପାଇଁ, ଆଉ ଗୋଟିଏ ଏଲିୟଙ୍କ ପାଇଁ।
କିନ୍ତୁ ହଠାତ୍ ଏକ ଉଜ୍ଜଳ ମେଘ ପର୍ବତକୁ ଆଚ୍ଛାଦନ କଲା। ଭୟରେ ଥରହର ହୋଇ ଯୀଶୁଙ୍କର ଶିଷ୍ୟମାନେ ମେଘ ମଧ୍ୟରୁ ଏକ ସ୍ୱର ଶୁଣିଲେ, ଏହି ଆମ୍ଭର ମନୋନୀତ ପ୍ରିୟ ପୁତ୍ର, ତାହାଙ୍କ କଥା ଗ୍ରହଣ କର। ପର୍ବତ ଉପରେ ଏହି ଅସାଧାରଣ ଘଟଣା ପରେ ଯୀଶୁ ପିତର, ଜୋହନ ଓ ଜାକୁବଙ୍କ ସହ ଅନ୍ୟାନ୍ୟ ଶିଷ୍ୟମାନଙ୍କ ନିକଟକୁ ଫେରିଆସିଲେ। ମନ୍ଦ ଆତ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣେ ଯୁବକ ନିକଟରେ ଅନେକ ଲୋକ ଜମା ହୋଇଥିଲେ।
ଗୁରୁ, ମୋ ପୁଅକୁ ଟିକେ ଦୟା କରନ୍ତୁ, ଦୟାକରି ମୋତେ ସାହାଯ୍ୟ କରନ୍ତୁ। ସେ ମୋର ଗୋଟିଏ ବୋଲି ପୁଅ, ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କେତେ କହିଲି, କିନ୍ତୁ ସେମାନେ ତାକୁ ଭଲ କରିପାରିଲେ ନାହିଁ।
ରେ ଅବିଶ୍ୱାସୀ ବିପଦଗାମୀ ବଂଶ, ମୁଁ ଆଉ କେତେ କାଳ ତୁମ ସହିତ ରହିବି ଓ ତୁମ କଥା ସହିବି? ତମ ପୁଅକୁ ଏଠୁକୁ ଆଣ।
ଠିକ୍ ସେହି ସମୟରେ ମନ୍ଦ ଆତ୍ମାଟି ଯୁବକର ଶରୀରକୁ ଭୂମି ଉପରେ ଜୋରରେ କଚାଡ଼ିଦେଲା। ଯୀଶୁ ସେହି ମନ୍ଦ ଆତ୍ମାକୁ ଚାଲିଯିବା ନିମନ୍ତେ ଆଦେଶ ଦେଲେ ଏବଂ ସେହି ମୁହୂର୍ତ୍ତରେ ଯୁବକଟି ସୁସ୍ଥ ହେଲା। ଯୀଶୁ ଅନେକ ସମୟରେ ଏକାକୀ ପ୍ରାର୍ଥନା କରିବା ନିମନ୍ତେ ଯାଉଥିଲେ। ଦିନେ ତାଙ୍କର ଶିଷ୍ୟମାନେ ତାଙ୍କ ନିକଟକୁ ଏକ ଗୁରୁତ୍ୱପୂର୍ଣ୍ଣ ଅନୁରୋଧ ନେଇ ଆସିଲେ।
ଆମକୁ ପ୍ରାର୍ଥନା ଶିଖାନ୍ତୁ ଯେମିତି ଯୋହନ ତାଙ୍କ ଶିଷ୍ୟମାନଙ୍କୁ ଶିଖାଇଥିଲେ।
ଏହିପରି କର, ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମର ପୂଜା ହେଉ, ତୁମ୍ଭର ରାଜ୍ୟ ଆସୁ, ଯେ ରୂପେ ସ୍ୱର୍ଗରେ ସେହି ରୂପେ ପୃଥିବୀରେ, ତୁମ୍ଭର ଇଚ୍ଛା ସଫଳ ହେଉ, ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ, ଆମ୍ଭେମାନେ ଯେମନ୍ତ ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରୁ, ତେମନ୍ତ ଆମ୍ଭମାନଙ୍କର ଅପରାଧ ସବୁ କ୍ଷମା କର, ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର, ଜଣେ ରାଜତ୍ୱ ପରାକ୍ରମ ଗୌରବ ସଦାସର୍ବଦା ତୁମ୍ଭର ହେଉ, ଆମେନ୍।
ତାଙ୍କ ଶିଷ୍ୟମାନେ ତାଙ୍କ ସହ ଗ୍ରାମରୁ ଗ୍ରାମ ଯିବା ସମୟରେ ଯୀଶୁ ବିଭିନ୍ନ ସ୍ଥାନରେ ରହି ସେମାନଙ୍କ ଜାଣିବା ନିମନ୍ତେ ପ୍ରାର୍ଥନା ବିଷୟରେ ଶିକ୍ଷା ସମୂହ ପ୍ରଦାନ କରୁଥିଲେ।
ମାଗ ଆଉ ତୁମ୍ଭମାନଙ୍କୁ ଦିଆଯିବ, ଖୋଜ ଆଉ ତୁମ୍ଭେ ନିଶ୍ଚୟ ପାଇବ, ଦ୍ୱାରରେ ଆଘାତ କର, ତୁମ୍ଭ ନିମନ୍ତେ ଦ୍ୱାର ଖୋଲି ଦିଆଯିବ, କାରଣ ଯେ କେହି ମାଗେ ସେ ନିଶ୍ଚୟ ପାଏ, ଯେ କେହି ଖୋଜେ ସେ ସନ୍ଧାନ ପାଏ, ଯେ କେହି ଦ୍ୱାରରେ ମାରେ ତା ନିମନ୍ତେ ଦ୍ୱାର ଖୋଲି ଦିଆଯାଏ।
ଏହାର ଅର୍ଥ କ'ଣ?
ତୁମମାନଙ୍କ ମଧ୍ୟରେ ଏପରି କୌଣସି ପିତା ଅଛି ଯେ ନିଜ ପୁଅକୁ ମାଛ ମାଗିଲେ ସାପ ଦିଏ ଆଉ ଅଣ୍ଡା ମାଗିଲେ ବିଛା ଦିଏ? ତୁମେମାନେ ଯେତେ ମନ୍ଦ ହେଲେ ବି ଆପଣା ସନ୍ତାନମାନଙ୍କୁ ଉତ୍ତମ ବିଷୟ ଦେଇଥାଅ, ତେବେ ତୁମ୍ଭେ ମାଗିଲେ ତୁମ୍ଭର ସ୍ୱର୍ଗସ୍ଥ ପିତା କେତେ ଅଧିକ ରୂପେ ପବିତ୍ରାତ୍ମା ତୁମ୍ଭମାନଙ୍କୁ ଦାନ ନ କରିବେ।
ଦିନେ ପ୍ରାତଃକାଳରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ସେହି ସ୍ଥାନ ଛାଡ଼ି ବାହାରିବା ସମୟରେ ସ୍ଥାନୀୟ ସମାଜ ଗୃହର ଜଣେ ନେତା ଦୌଡ଼ି ଆସି ଭକ୍ତିପୂର୍ଣ୍ଣ ଭାବେ ଯୀଶୁଙ୍କ ସମ୍ମୁଖରେ ନତଜାନୁ ହୋଇ ଜାଣିବାକୁ ଚାହିଁଲେ ଯେ ମୃତ୍ୟୁ ପରେ ସେ କିପରି ଈଶ୍ୱରଙ୍କ ସହ ସଦାସର୍ବଦା ରହିପାରିବେ।
ହେ ଉତ୍ତମ ଗୁରୁ, ଅନନ୍ତ ଜୀବନ ପାଇବାକୁ ହେଲେ ମୋତେ କ'ଣ କରିବାକୁ ହେବ?
ତୁମେ ମୋତେ କାହିଁକି ଉତ୍ତମ କହୁଅଛ? ଈଶ୍ୱରଙ୍କ ବ୍ୟତୀତ କେହି ଉତ୍ତମ ନୁହନ୍ତି। ତୁମେ ତ ଆଜ୍ଞାଗୁଡ଼ିକ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, କାହା ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆଉ ଆପଣା ପିତାମାତାଙ୍କୁ ସମାଦର କର।
ମୁଁ ମୋ ବାଲ୍ୟକାଳରୁ ଏହିସବୁ ଆଜ୍ଞା ପାଳି ଆସୁଛି।
ତଥାପି ତୁମର ଆଉ ଗୋଟିଏ ବିଷୟ କରିବା ଆବଶ୍ୟକ। ସମସ୍ତ କିଛି ବିକ୍ରୟ କରି ସେହି ଅର୍ଥ ଗରିବମାନଙ୍କୁ ଦାନ କର, ସ୍ୱର୍ଗରେ ଧନ ପାଇବ, ଆଉ ଆସି ମୋର ଅନୁଗମନ କର।
ଧନୀ ଲୋକଟି ମୁଣ୍ଡ ନୁଆଁଇ ଦୁଃଖିତ ମନରେ ଫେରିଗଲା। ଯୀଶୁ ସେହି ଲୋକଟି ଚାଲିଯିବା ଲକ୍ଷ୍ୟ କରି ତାଙ୍କର ଶିଷ୍ୟମାନଙ୍କୁ କହିଲେ,
ଜଣେ ଧନୀ ବ୍ୟକ୍ତି ପକ୍ଷେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେତେ କଷ୍ଟକର। ଧନୀ ବ୍ୟକ୍ତିର ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା ସୂଚୀର ଛିଦ୍ର ଦେଇ ଓଟର ପ୍ରବେଶ ସହଜ।
ତେବେ କିଏ ରକ୍ଷା ପାଇବ?
ଯାହା ମନୁଷ୍ୟ ପକ୍ଷେ ଅସାଧ୍ୟ ତାହା ଈଶ୍ୱରଙ୍କ ପକ୍ଷେ ସାଧ୍ୟ।
ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାତ୍ରା ସମୟରେ ବିଶ୍ରାମବାର ଦିନ ସ୍ଥାନୀୟ ସମାଜଗୃହମାନଙ୍କରେ ସାପ୍ତାହିକ ଉପାସନାରେ ଯୋଗ ଦେଉଥିଲେ। ଅନେକ ସମୟରେ ସେହି ସ୍ଥାନରେ ଜଣେ ପରିଦର୍ଶନକାରୀ ଗୁରୁଙ୍କୁ ଶିକ୍ଷା ଦେବାକୁ ନିମନ୍ତ୍ରଣ କରାଯାଉଥିଲା।
ଆନନ୍ଦର କଥା, ଆମ ମଧ୍ୟକୁ ଜଣେ ଗୁରୁ ଆସିଛନ୍ତି, ଆସନ୍ତୁ ନାଜରିତର ଯୀଶୁଙ୍କ ଠାରୁ ଶୁଣିବା।
ଯୀଶୁ କହିବା ପାଇଁ ଛିଡ଼ା ହେବା ସମୟରେ ଜଣେ କୁବ୍ଜା ସ୍ତ୍ରୀ ଲୋକକୁ ଶ୍ରୋତାମାନଙ୍କ ମଧ୍ୟରେ ବସିଥିବାର ଦେଖିଲେ। ଯୀଶୁ ତାହାକୁ ନିକଟକୁ ଆସିବାକୁ ଡାକିଲେ। ସେ ତାହାକୁ ସ୍ପର୍ଶ କଲେ ଓ କହିଲେ,
ଗୋ ନାରୀ, ତୁ ଆପଣା ରୋଗରୁ ସୁସ୍ଥ ହୋଇଅଛୁ।
ଲୋକମାନେ ଦେଖୁ ଦେଖୁ ସ୍ତ୍ରୀ ଲୋକଟି ଉଠି ସିଧା ହୋଇ ଠିଆ ହେଲା ଓ ଈଶ୍ୱରଙ୍କର ଗୌରବ କରିବାକୁ ଲାଗିଲା।
ଅଠର ବର୍ଷ ପରେ
प्रभु तुमको सुखी रखंतु गुरु।
ଧର୍ମଗୁରୁ ମାନଙ୍କ ବ୍ୟତୀତ ସମସ୍ତେ ଆନନ୍ଦିତ ହେଲେ। ମୁଖ୍ୟ ପ୍ରାଚୀନ ତାହାଙ୍କର ନିଜ ସମ୍ମାନଜନକ ଆସନରୁ ଉଠିଆସି ଯୀଶୁଙ୍କୁ ନିର୍ଦ୍ଦେଶ ଦେଲେ,
କାର୍ଯ୍ୟ କରିବା ପାଇଁ ସପ୍ତାହରେ 6 ଦିନ ଅଛି, ଯଦି ସୁସ୍ଥ ହେବା ପାଇଁ ଇଚ୍ଛା ତେବେ ସେଇ ଦିନ ଗୁଡ଼ିକରେ ଆସ, ବିଶ୍ରାମ ବାରରେ ନୁହେଁ।
କପଟିମାନେ, ତୁମମାନଙ୍କ ମଧ୍ୟରୁ କେହି ବିଶ୍ରାମ ବାରରେ ବଳଦ ବା ଗଧକୁ ଗୁହାଳରୁ କାଢ଼ି ପାଣି ପିଇବା ନିମନ୍ତେ ନିଅ ନାହିଁ। ବର୍ତ୍ତମାନ ଏଠାରେ ଅବ୍ରାହ୍ମଙ୍କର ବଂଶଜ ଏହି ସ୍ତ୍ରୀ, ଯାହାକୁ ସୈତାନ 18 ବର୍ଷ ପର୍ଯ୍ୟନ୍ତ ବନ୍ଧନରେ ରଖିଥିଲା, ତାର କ'ଣ ବିଶ୍ରାମରେ ମୁକ୍ତ ହେବା ଉଚିତ ନୁହେଁ?
ମୁଖ୍ୟ ପ୍ରାଚୀନ ଓ ଅନ୍ୟାନ୍ୟ ନେତାମାନେ ନିଜ ବିଷୟରେ ଲଜ୍ଜିତ ହେଲେ, କିନ୍ତୁ ଲୋକମାନେ ଈଶ୍ୱରଙ୍କ ଗୌରବ କରିବାରେ ଲାଗିଲେ। ଲୋକମାନେ ନିଜଠାରୁ ଭିନ୍ନ ଲୋକମାନଙ୍କୁ ଘୃଣ୍ୟ ଦୃଷ୍ଟି ଦେଖୁଥିବା ଜାଣି ଯୀଶୁ ସେମାନଙ୍କୁ ଗୋଟିଏ କାହାଣୀ କହିଲେ। ତାଙ୍କର ଶ୍ରୋତାମାନେ ଜେରୁସାଲମରୁ ଜିରିହ ନଗରକୁ ଯାଇଥିବା ନିର୍ଜନ ପଥର ଦୃଶ୍ୟ କଳ୍ପନା କରିବାକୁ ଲାଗିଲେ। ଅସାଧାରଣତଃ ଯାତ୍ରୀମାନେ ଏହି ପଥରେ ବିପଦର ସମ୍ମୁଖୀନ ହୋଇଥାନ୍ତି, ଯେହେତୁ ଡାକୁମାନଙ୍କ ଦଳ ନିକଟସ୍ଥ ପାହାଡ଼ ଗୁମ୍ଫାମାନଙ୍କରେ ଲୁଚି ରହୁଥିଲେ।
ଥରେ ଜଣେ ବ୍ୟକ୍ତି ଜେରୁସାଲମରୁ ଜିରିହକୁ ଯାଉଥିଲେ, ବାଟରେ ଡାକୁମାନେ ତାଙ୍କୁ ଆକ୍ରମଣ କଲେ, ଲୁଗା ଛଡ଼ାଇ ନେଲେ, ଦରମରା କରି ଛାଡ଼ି ଚାଲିଗଲେ। ଏହିପରି ହେଲା ଯେ ଜଣେ ଯାଜକ ବାଟ ଦେଇ ଗଲେ, ଯେତେବେଳେ ସେ ତାହାକୁ ଦେଖିଲେ ଅନ୍ୟ ବାଟରେ ଚାଲିଗଲେ। ଠିକ୍ ସେହିପରି ଜଣେ ଲେବି ମଧ୍ୟ ସେ ବାଟ ଦେଇ ଗଲେ, ସେ ଲୋକକୁ ଦେଖିଲେ ପୁଣି ଅନ୍ୟ ରାସ୍ତାରେ ଚାଲିଗଲେ। କିନ୍ତୁ ଜଣେ ସମୀରଣୀୟ ଯେ ସେହି ରାସ୍ତାରେ ଆସୁଥିଲା, ଏ ଲୋକ ପାଖକୁ ଆସିଲା, ଆଉ ଯେତେବେଳେ ତାହାକୁ ଦେଖିଲା, ତା ହୃଦୟ ଦୟାରେ ବିଗଳିତ ହେଲା। ସେ ସେହି ଲୋକ ନିକଟକୁ ଯାଇ ତାହାର ଘା ଉପରେ ଦ୍ରାକ୍ଷାରସ ଓ ତେଲ ଲଗାଇ ପଟି ବାନ୍ଧିଲା। ପୁଣି ତାହାକୁ ଆପଣ ଗଧ ଉପରେ ବସେଇ ସରାଇ ଘରକୁ ନେଇଯାଇ ସେଇଠାରେ ରଖିଲା। ତା ପରଦିନ ସରାଇ ଘର ମାଲିକକୁ 2 ରୌପ୍ୟ ମୁଦ୍ରା ଦେଇ ଠିକ୍ ଭାବେ ତାହାର ଦେଖାଶୁଣା କରିବାକୁ ଜଣାଇଲା। କହିଲା, ଯାହା କିଛି ଅଧିକ ଖର୍ଚ୍ଚ ହେବ ମୁଁ ଫେରିଆସି ଦେଇଦେବି। ଡକାୟତମାନଙ୍କ ହାବୁଡ଼ରେ ପଡ଼ିଥିବା ବ୍ୟକ୍ତି ପ୍ରତି ଏହି 3 ଜଣଙ୍କ ମଧ୍ୟରୁ କିଏ ପ୍ରତିବାସୀର କର୍ତ୍ତବ୍ୟ ସମ୍ପାଦନ କଲା?
ଯୀଶୁ ହସି ହସି କହିଲେ, ଯା, ତୁମେ ସେହିପରି କର। ନିସ୍ତାର ପର୍ବ ପାଳନ ନିମନ୍ତେ ଯୀଶୁ ଜିରିହୋ ନଗର ମଧ୍ୟ ଦେଇ ଜେରୁସାଲମକୁ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ସବୁଠି ଉଲ୍ଲସିତ ମହାଜନତାଙ୍କ ସହ ତାଙ୍କର ସାକ୍ଷାତ ହେଉଥିଲା। ଅନେକେ ତାହାଙ୍କୁ ପାପକ୍ଷମା ତଥା ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବିଷୟରେ ପ୍ରଶ୍ନ କରୁଥିଲେ।
ହେ ପ୍ରଭୁ, ତୁମ ପଥରେ ଆମକୁ କଢ଼ାଇ ନିଅ।
ହେ ଗୁରୁ, ମୋ ପ୍ରଭୁ, ମୋତେ ବଞ୍ଚାଅ।
ଜକିଓ ନାମକ ଜଣେ ଧନୀ କିନ୍ତୁ ଅବିଶ୍ୱସ୍ତ କର ଆଦାୟକାରୀ ଜିରିହୋ ନଗରରେ ବାସ କରୁଥିଲେ। ସେ ଯୀଶୁଙ୍କୁ ଦେଖିବା ନିମନ୍ତେ ବିଶେଷ ଆଗ୍ରହୀ ଥିଲେ, କିନ୍ତୁ ବାଙ୍ଗର ହୋଇଥିବା ଯୋଗୁଁ ରାସ୍ତାର 2 କଡ଼ରେ ଭିଡ଼ ଜମିଥିବା ଜନତାଙ୍କ ମଧ୍ୟ ଦେଇ ତାଙ୍କୁ ଦେଖିପାରୁନଥିଲେ। ତେଣୁ ସେ ଯୀଶୁଙ୍କୁ ଦେଖିବା ପାଇଁ ଗୋଟିଏ ବଡ଼ ଗଛରେ ଚଢ଼ିଲେ।
ସେ ତ କର ଆଦାୟକାରୀ।
ଯୀଶୁ ଗଛ ତଳେ ଅଟକି ଉପରକୁ ଅନେଇଲେ।
ଯକ୍ଷ, ଶୀଘ୍ର ତଳକୁ ଓହ୍ଲେଇ ଆସ, ଆଜି ମୋତେ ଅବଶ୍ୟ ତୁମ ଗ୍ରହରେ ରହିବାକୁ ହବ।
ଯକ୍ଷ ଅତିଶୟ ଆନନ୍ଦିତ ହୋଇ ତଳକୁ ଓହ୍ଲେଇ ଆସିଲେ ଏବଂ ଯୀଶୁଙ୍କୁ ତାଙ୍କ ଗୃହକୁ ନିମନ୍ତ୍ରଣ କଲେ। କିନ୍ତୁ ଲୋକମାନେ ଏଥିରେ ଆଚମ୍ବିତ ହେଲେ। କର ଆଦାୟକାରୀମାନେ ସେମାନଙ୍କ ନିଜ ଲୋକମାନଙ୍କୁ ମଧ୍ୟ ପ୍ରତାରିତ କରୁଥିଲେ। କୌଣସି ଧର୍ମଗୁରୁ କେବେ ହେଲେ ଏହିଭଳି ଘୃଣିତ ଅତ୍ୟାଚାରୀ ରୋମିଓ ପ୍ରତିନିଧିଙ୍କ ସହିତ ମିଶୁନଥିଲେ। ତେଣୁ ଯୀଶୁଙ୍କର ସମବେଦନା ତାଙ୍କ ହୃଦୟକୁ ସ୍ପର୍ଶ କରିଥିଲା।
ଶୁଣ, ମୁଁ ମୋ ସମ୍ପତ୍ତିର ଅର୍ଦ୍ଧେକ ଗରିବମାନଙ୍କୁ ଦେଇଦେବି, ଆଉ ଯଦି ବା କାଠୁ କିଛି ଠକିଥାଏ ତେବେ ମୁଁ ତାକୁ ଅଧିକା 4 ଗୁଣ ଫେରାଇ ଦେବି।
ଆଜି ଏହି ଘରେ ପରିତ୍ରାଣ ଉପସ୍ଥିତ, କାରଣ ଏହି ମନୁଷ୍ୟ ଜଣେ ଅବ୍ରାହ୍ମଙ୍କ ସନ୍ତାନ, ମନୁଷ୍ୟ ପୁତ୍ର ହଜିଥିବା ଲୋକଙ୍କୁ ଖୋଜି ରକ୍ଷା କରିବାକୁ ଆସିଅଛନ୍ତି। ଯୀଶୁ ଜାଣିଥିଲେ ଯେ ଭବିଷ୍ୟତରେ ଜେରୁସାଲମ ନିକଟରେ କ'ଣ ଘଟିବାକୁ ଯାଉଛି, ତେଣୁ ସେ ଶିଷ୍ୟମାନଙ୍କ ସହ ଗୋପନରେ ଭବିଷ୍ୟତ ବିଷୟରେ ଆଲୋଚନା କରିବାକୁ ଲାଗିଲେ।
ଶୁଣ, ଆମେ ଜେରୁସାଲମକୁ ଯାଉଅଛୁ, ଯେଉଁଠାରେ ମନୁଷ୍ୟ ପୁତ୍ରଙ୍କ ସମ୍ପର୍କରେ ଲେଖାଥିବା ଭାବବାଣୀ ସବୁ ସଫଳ ହେବ, ତାଙ୍କୁ ବିଜାତୀୟଙ୍କ ହସ୍ତରେ ସମର୍ପଣ କରାଯିବ, ସେମାନେ ତାଙ୍କୁ ଥଟ୍ଟା କରିବେ ଆଉ ଅପମାନିତ କରି ତାଙ୍କ ଉପରେ ଛେପ ପକାଇ କୋରଡ଼ା ମାରିବେ ଓ ବଧ କରିବେ। କିନ୍ତୁ ତୃତୀୟ ଦିବସରେ ସେ ପୁନରୁତ୍ଥିତ ହେବେ।
ଜେରୁସାଲମର ନିକଟବର୍ତ୍ତୀ ହେବା ପରେ ଯୀଶୁ ଏକ ଗଧ ଛୁଆ ଉପରେ ଚଢ଼ି ନଗର ମଧ୍ୟରେ ପ୍ରବେଶ କରିବାକୁ ଚାହିଁଲେ। ଏହାଦ୍ୱାରା 500 ବର୍ଷ ପୂର୍ବର ଭାବବାଣୀ ସଫଳ ହେଲା ଯେ ଜଣେ ବିଜୟୀ ରାଜା ଏକ ବିନମ୍ର ଗଧ ଛୁଆ ଉପରେ ବସି ନଗରରେ ପ୍ରବେଶ କରିବେ। ଯୀଶୁଙ୍କ ଚତୁର୍ଥୀକରେ ସମବେତ ଜନତା ଆନନ୍ଦିତ ହୋଇ ତାଙ୍କୁ ନିଜର ରାଜା ରୂପେ ଘୋଷଣା କରିଥିଲେ। ଲୋକସମୂହ ମଧ୍ୟରୁ କେତେକ ଧର୍ମଗୁରୁ ଯୀଶୁଙ୍କ ନିକଟରେ ଅଭିଯୋଗ କରିବାକୁ ଆରମ୍ଭ କଲେ।
ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଚୁପ୍ ରହିବା ପାଇଁ ଆଜ୍ଞା ଦିଅନ୍ତୁ, ଯଦି ଏମାନେ ଚୁପ୍ ରହିବେ ତେବେ ମୁଁ କହୁଛି ଏହି ପଥର ଗୁଡାକ ଚିତ୍କାର କରି ଉଠିବେ।
ସେ ମୋତେ ଦୃଷ୍ଟି ଶକ୍ତି ଦେଇଛନ୍ତି,
ସେ ମୋ ଝିଅକୁ ସୁସ୍ଥ କରିଛନ୍ତି।
କିନ୍ତୁ ଯୀଶୁ ଜେରୁସାଲମର ନିକଟବର୍ତ୍ତୀ ହୋଇ ନଗର ପ୍ରତି ଦୃଷ୍ଟିପାତ କଲେ ଏବଂ ନଗରର ଧ୍ୱଂସ ବିଷୟର ପୂର୍ବାଭାସ ତାଙ୍କୁ ବ୍ୟତୀତ କଲା, କାରଣ ଅନେକ ତାଙ୍କୁ ସେ ପର୍ଯ୍ୟନ୍ତ ମସିହ ଭାବେ ଗ୍ରହଣ କରିନଥିଲେ।
ଯଦି ତୁ ଆଜି ଶାନ୍ତିର ପଥ ଜାଣିପାରିଥାନ୍ତୁ, କିନ୍ତୁ ତାହା ଦେଖିବାରେ ତୁ ବିଫଳ ହେଲୁ। ଦିନ ଆସିବ ଯେତେବେଳେ ତୋର ଶତ୍ରୁମାନେ ତତେ ଘେରିବାକୁ ଚକ୍ରାନ୍ତ କରିବେ ଆଉ ତତେ ଚାରିଆଡ଼ୁ ଚାପି ପକାଇ ଏହି ପ୍ରାଚୀର ମଧ୍ୟରେ ବିନାଶ କରିବେ। ତୁ ଆଉ ତୋର ସନ୍ତାନମାନେ ତୋଠାରେ ସେମାନେ ଗୋଟିଏ ପଥର ଉପରେ ଅନ୍ୟ ପଥର ରଖିବେ ନାହିଁ, କାରଣ ତୁ ତୋ ଉପରେ ଥିବା କୃପା ଦୃଷ୍ଟିର ମୂଲ୍ୟ ବୁଝିଲୁ ନାହିଁ।
ଯୀଶୁଙ୍କର ଲୋକପ୍ରିୟତା ବୃଦ୍ଧି ପାଇବା ସହ ନଗରର ରାଜନୈତିକ ନେତା ଓ ଧର୍ମଗୁରୁମାନେ ତାଙ୍କର ଅନୁଗମନକାରୀମାନଙ୍କ ବିଷୟରେ ଚିନ୍ତାରେ ପଡ଼ିଲେ।
ମୁଁ ବୁଝିପାରୁଛି ଅନେକ ତାଙ୍କୁ ରାଜା ଭାବେ ଗ୍ରହଣ କରିସାରିଲେଣି।
ଜଣେ ରାଜା, ଭିକାରୀ ବେଶ୍ୟା ଚୋରମାନଙ୍କର ରାଜା, ଏମିତି ବହୁତ ଦେଖିଛୁ। ସେମାନେ ଆସନ୍ତି, ଦାବି କରନ୍ତି, ତାପରେ ସେମାନେ ଚାଲିଯାଆନ୍ତି, ଆଉ ମନେ ପଡ଼ନ୍ତି ନାହିଁ।
ଆଖି ବୁଝି ରୁହନି, ତା ଚେଲାମାନେ ବହୁ ସଂଖ୍ୟାରେ ବଢ଼ି ଚାଲିଛନ୍ତି, ଲୋକେ ତାର ପ୍ରଶଂସା କରୁଛନ୍ତି
ଆଉ ଭାବୁଛନ୍ତି ସେ ଜଣେ ରାଜା। ମୁଁ ତୁମକୁ ସତର୍କ କରି ଦେଉଅଛି, ଏହି ବ୍ୟକ୍ତି ଯଦି ଆଉ ଥରେ ଶାନ୍ତି ଭଙ୍ଗ କରେ ମୁଁ ତୁମକୁ ଦାୟୀ କରିବି।
ହୁଏତ ସେ ଠିକ କହୁଛନ୍ତି, ସମୟ ଆସିଛି ଆମେ ଗାଲିଲିଓର ମୁକାବିଲା କରିବା ଦରକାର।
ନିସ୍ତାର ପର୍ବର ପୂର୍ବ ସପ୍ତାହ ଧର୍ମଭିତ୍ତିକ ଉଦ୍ଦେଶ୍ୟରେ ସମସ୍ତେ ଜେରୁସାଲମରେ ଏକତ୍ର ହୋଇଥାନ୍ତି। ଯୀଶୁ ମନ୍ଦିରର ପ୍ରଶସ୍ତ ମଣ୍ଡପ ଅତିକ୍ରମ କରି ବୃହତ ପ୍ରାଙ୍ଗଣ ମଧ୍ୟକୁ ପ୍ରବେଶ କଲେ। ମନ୍ଦିର ଉପାସନା ଓ ପ୍ରାର୍ଥନା ନିମନ୍ତେ ଉଦ୍ଦିଷ୍ଟ ଥିଲା, କିନ୍ତୁ ଯାଜକମାନେ ଏହି ପବିତ୍ର ସ୍ଥାନକୁ ମୁଦ୍ରା ବ୍ୟବସାୟ ତଥା ବଳିଦାନ ନିମନ୍ତେ ପଶୁପକ୍ଷୀ ଇତ୍ୟାଦି ବିକ୍ରୟ ଦ୍ୱାରା ଏକ ବ୍ୟବସାୟ କେନ୍ଦ୍ରରେ ପରିଣତ କରିଦେଇଥିଲେ। ଯୀଶୁ ଏହା ଦେଖି କ୍ରୋଧାନ୍ୱିତ ହେଲେ। ସେମାନଙ୍କର ମେଜ ଓ ଅର୍ଥବାକ୍ସ ଓଲଟାଇ ଦେଇ ଯୀଶୁ ଏହି ବ୍ୟବସାୟୀମାନଙ୍କୁ ସେଠାରୁ ତଡ଼ିଦେଲେ।
ତାକୁ ବନ୍ଦୀ କର।
କେତେକ ଧର୍ମଗୁରୁ ସେଇକ୍ଷଣି ଯୀଶୁଙ୍କୁ ବନ୍ଦୀ କରିବାକୁ ଚାହୁଁଥିଲେ, କିନ୍ତୁ ଅନ୍ୟ କେତେ ଜଣ ତାଙ୍କର ଲୋକପ୍ରିୟତା ହେତୁ ଭୟ କରୁଥିଲେ, ତେଣୁ ସେମାନେ ତାକୁ ଫାନ୍ଦରେ ପକାଇବା ପାଇଁ ଚେଷ୍ଟା କଲେ।
ଗୁରୁ, ଆମେ ଜାଣୁ ଯେ ଆପଣ ଯାହା କହନ୍ତି ଓ ଶିକ୍ଷା ଦିଅନ୍ତି ତାହା ଯଥାର୍ଥ, ଆହୁରି ବି ଆପଣ ମନୁଷ୍ୟର ପଦବୀ ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ, କିନ୍ତୁ ମନୁଷ୍ୟ ବିଷୟରେ ଈଶ୍ୱରଙ୍କ ଅଭିମତ ହିଁ ଶିକ୍ଷା ଦିଅନ୍ତି। ଆମକୁ କୁହନ୍ତୁ, ରୋମିଓ ସମ୍ରାଟଙ୍କୁ କରଦେବା ଆମ ପକ୍ଷେ ବିଧିସଙ୍ଗତ ହେବ କି ନାହିଁ?
ଅଧିକାଂଶ ଜିହୁଦୀ ସେମାନଙ୍କର ନଗର ଅଧିକାର କରିଥିବା ରୋମିଓ ଶାସକମାନଙ୍କୁ ଘୃଣା କରୁଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ରୋମିଓ ସରକାରଙ୍କୁ ଅର୍ଥ ଦେବା ସେମାନଙ୍କର ଧର୍ମନୀତି ବିରୁଦ୍ଧ। ତଥାପି ଯଦି ଯୀଶୁ ଏ ପ୍ରକାର ମନୋଭାବକୁ ସମର୍ଥନ କରନ୍ତି, ତେବେ ସେ ରୋମିଓ ସରକାରଙ୍କ ବିଦ୍ରୋହୀ ସାବ୍ୟସ୍ତ ହୋଇ ସେମାନଙ୍କ ହସ୍ତରେ ଅର୍ପିତ ହେବେ। କିନ୍ତୁ ଯୀଶୁ ତତ୍କ୍ଷଣାତ୍ ଉତ୍ତର ଦେଲେ,
ସେ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛି ପ୍ରଭୁ।
ମୋତେ ଏକ ରୌପ୍ୟ ମୁଦ୍ରା ଦେଖାଅ, ଏହା ଉପରେ କାହାର ନାମ ଓ ଛବି ଅଛି? ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ,
ଯାହା ଈଶ୍ୱରଙ୍କର ତାହା ଈଶ୍ୱରଙ୍କୁ ଦିଅ।
ଏହାପରେ ତମର ଉତ୍ତର କଣ?
ଧର୍ମଗୁରୁମାନେ ଯୀଶୁଙ୍କ କଥା ଶୁଣି ଆଚମ୍ବିତ ହେଲେ, ତଥାପି ସେମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିବାକୁ ଲାଗିଲେ। ଯୀଶୁଙ୍କର ଜଣେ ଶିଷ୍ୟ ସେମାନଙ୍କର ସମସ୍ୟାର ସମାଧାନ କରିଦେଲେ। ଶୟତାନ ଇସ୍କାରିଓଥ ଜିହୁଦା ମଧ୍ୟକୁ ପ୍ରବେଶ କଲା ଏବଂ ସେ ଗୋପନରେ ପ୍ରଧାନ ଯାଜକମାନଙ୍କ ସହ ସାକ୍ଷାତ କରି ଯୀଶୁଙ୍କୁ 30 ରୌପ୍ୟ ମୁଦ୍ରା ବିନିମୟରେ ପ୍ରତାରିତ କରିବା ନିମନ୍ତେ ସମ୍ମତ ହେଲେ। ଏହି ସମୟରେ ଜିହୁଦୀମାନେ ନିସ୍ତାର ପର୍ବ ପାଳନ କରିବା ଆରମ୍ଭ କଲେ। ପିତର ଓ ଯୋହନଙ୍କୁ ମେଷ ଶାବକ ଆଣିବା ଓ ଭୋଜର ଅନ୍ୟାନ୍ୟ ପ୍ରସ୍ତୁତି ନିମନ୍ତେ ପ୍ରେରଣ କରାଗଲା। ତାପରେ ଯୀଶୁ ଓ ତାହାଙ୍କର 12 ଶିଷ୍ୟ ଏକ ଗୃହର ଉପର ମହଲାରେ ଥିବା ଏକ ପ୍ରଶସ୍ତ କୋଠରୀରେ ଏକତ୍ର ହୋଇ ମେଜ ଚାରିପଟେ ଆଉଚି ବସିଲେ।
ଦୁଃଖଭୋଗ ପୂର୍ବରୁ ଏହି ନିସ୍ତାର ପର୍ବ ଭୋଜ ତୁମ ସହିତ ଭୋଜନ କରିବାକୁ ମୁଁ ଇଚ୍ଛା କରିଥିଲି, କାରଣ ଈଶ୍ୱରଙ୍କ ରାଜ୍ୟରେ ଏହାର ଲକ୍ଷ୍ୟ ସମ୍ପୂର୍ଣ୍ଣ ସଫଳ ନ ହେବା ଯାଏଁ ମୁଁ ଏହା ଭୋଜନ କରିବି ନାହିଁ।
ଏହି ଭୋଜ ହିଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ। ହଜାର ବର୍ଷ ପୂର୍ବେ ଇସ୍ରାଏଲ ଜାତିର ମିଶରରେ ଦୀର୍ଘ ଦିନର ଦାସତ୍ୱ ପ୍ରଥାର ଉଦ୍ଧାର ଏହା ସ୍ମରଣ କରାଇ ଦେଉଥିଲା। ମସିହ, ଯିଏକି ସେମାନଙ୍କର ପାପ କ୍ଷମା କରି ତାଙ୍କର ରାଜ୍ୟ ସ୍ଥାପନ କରିବେ, ତାଙ୍କର ଭବିଷ୍ୟତ ଉଦ୍ଧାରର ଏହା ସୂଚନା ପ୍ରଦାନ କରୁଥିଲା। ଭୋଜନ ସମୟରେ ଯୀଶୁ ରୋଟି ନେଲେ ଓ ପ୍ରାର୍ଥନା କଲେ।
ହେ ସମଗ୍ର ସୃଷ୍ଟିର ରାଜା, ଯେ ଭୂମିରୁ ଶସ୍ୟ ଉତ୍ପନ୍ନ କରନ୍ତି, ହେ ପ୍ରଭୁ ପରମେଶ୍ୱର, ତୁମ୍ଭ ନାମର ଧନ୍ୟ ହେଉ। ଏହା ମୋହର ଶରୀର, ଯାହା ତୁମ୍ଭମାନଙ୍କ ନିମନ୍ତେ ଦତ୍ତ, ମୋର ସ୍ମରଣାର୍ଥେ ଏହା କର।
ଯୀଶୁ ରୋଟି ଭାଙ୍ଗି ପ୍ରତ୍ୟେକ ଶିଷ୍ୟଙ୍କୁ ବାଣ୍ଟିଲେ। ତାପରେ ସେ ସେମାନଙ୍କୁ ଦ୍ରାକ୍ଷାରସର ପାତ୍ର ଦେଲେ, ଯେଉଁଥିରୁ ପ୍ରତ୍ୟେକ ବ୍ୟକ୍ତି ପାନ କରିପାରିବେ।
ଧନ୍ୟ ପ୍ରଭୁ ଆମର ଈଶ୍ୱର, ସମଗ୍ର ସୃଷ୍ଟିର ରାଜା, ଯେ ଦ୍ରାକ୍ଷାଲତାରୁ ଫଳ ଉତ୍ପନ୍ନ କରନ୍ତି। ଏହା ନିଅ ଓ ନିଜ ମଧ୍ୟରେ ବାଣ୍ଟି ଦିଅ, କାରଣ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ରାଜ୍ୟ ଆସେ ନାହିଁ, ମୁଁ ଆଉ ଦ୍ରାକ୍ଷାରସ ପାନ କରିବି ନାହିଁ। ଏହି ପାନପତ୍ର ମୋର ରକ୍ତରେ ସ୍ଥାପିତ ନୂତନ ନିୟମ, ଯାହାକି ତୁମ୍ଭ ନିମନ୍ତେ ପାତିତ ହୋଇଅଛି। କିନ୍ତୁ ଦେଖ, ଯିଏ ମୋତେ ପ୍ରତାରଣା କରୁଅଛି, ତାହାର ହାତ ମୋ ସହିତ ମେଜ ଉପରେ ଅଛି। ଆଉ ମନୁଷ୍ୟ ପୁତ୍ରଙ୍କ ମୃତ୍ୟୁ ଅବସମ୍ଭାବୀ, ଯେପରି ଈଶ୍ୱର ନିରୂପଣ କରିଅଛନ୍ତି, କିନ୍ତୁ ହାଏ ସନ୍ତାପର ପାତ୍ର, ଯାହାଦ୍ୱାରା ସେ ପ୍ରତାରିତ ହେଉଛନ୍ତି। ଦେଖ, କୃଷକ ଯେପରି ଗହମ ଠାରୁ କୁଣ୍ଡା ଅଲଗା କରେ, ସେହିପରି ଭଲ ଠାରୁ ମନ୍ଦକୁ ଅଲଗା କରିବା ପାଇଁ ଶୈତାନ ତୁମମାନଙ୍କୁ ପରୀକ୍ଷା କରିବାକୁ ଚାହେଁ। ମୁଁ ତୁମ୍ଭ ନିମନ୍ତେ ପ୍ରାର୍ଥନା କରୁଛି, ଯେପରି ତୁମର ବିଶ୍ୱାସ ନିଷ୍ଫଳ ନ ହୁଏ। ଯେବେ ମୋ ପ୍ରତି ଫେରିବ, ତୁମେ ପ୍ରଥମେ ଭାଇମାନଙ୍କୁ ବଳିଷ୍ଠ କରିବ।
ପ୍ରଭୁ, ମୁଁ ତୁମ ସହିତ କାରାଗାରକୁ ଯାଇ ମରିବାକୁ ବି ପ୍ରସ୍ତୁତ ଅଛି।
ପିତର, ମୁଁ ତୁମକୁ କହୁଅଛି, ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ ଜାଣ ବୋଲି 3 ଅସ୍ୱୀକାର କରିବ।
ସେହି ରାତିରେ ଯୀଶୁ ଓ ତାଙ୍କର ଶିଷ୍ୟମାନେ ଜିରୁସାଲାମ ପରିତ୍ୟାଗ କରି ଜିତ ପର୍ବତକୁ ପ୍ରାର୍ଥନା କରିବାକୁ ଗଲେ। ରାସ୍ତାରୁ ବୁଲିଯାଇ ସେମାନେ ଏକ ଛୋଟ ବାଡ଼ ଘେରା ବଗିଚା ମଧ୍ୟରେ ପ୍ରବେଶ କଲେ। ନିକଟରେ ଅଲିଭ ଗୁଣ୍ଡ କରି ତେଲ ବାହାର କରିବା ପାଇଁ ଏକ ବଡ଼ ପଥର ତିଆରି ଯନ୍ତ୍ର ଥିଲା। ଏଥିପାଇଁ ବଗିଚାର ନାମକରଣ କରାଯାଇଥିଲା ଗୀତ୍ସମନି, ଅର୍ଥାତ୍ ତୈଳ କାଢ଼ିବା ଯନ୍ତ୍ର।
ଗୁରୁ,
ପରୀକ୍ଷାରେ ଯେପରି ନ ପଡ଼, ସେଥିପାଇଁ ଜାଗି ରହି ପ୍ରାର୍ଥନା କର।
ଯୀଶୁ ତାଙ୍କର ପ୍ରତାରିତ ହେବାର ସମୟ ଓ ମୃତ୍ୟୁ ସନ୍ନିକଟ ଜାଣି ଶିଷ୍ୟମାନଙ୍କ ନିକଟରୁ ଟିକିଏ ଦୂରକୁ ଯାଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ।
ହେ ପିତା, ଯଦି ତୁମ୍ଭ ଇଚ୍ଛା ହୁଏ, ତେବେ ଏହି ପାନପାତ୍ର ମୋ ଠାରୁ ଦୂର କର। ତେବେ ସୁଦ୍ଧା ମୋର ଇଚ୍ଛା ନୁହେଁ, କିନ୍ତୁ ତୁମ୍ଭ ଇଚ୍ଛା ସଫଳ ହେଉ।
ଯନ୍ତ୍ରଣାରେ ଯୀଶୁଙ୍କର ଝାଳ ବଡ଼ ବଡ଼ ରକ୍ତଟୋପା ପରି ଭୂମିରେ ପଡ଼ିବାକୁ ଲାଗିଲା। ସ୍ୱର୍ଗରୁ ଜଣେ ଦୂତ ତାହାଙ୍କୁ ଶକ୍ତି ଦେବା ନିମନ୍ତେ ଆସିଲେ। ଆଉ ଯେତେବେଳେ ଯୀଶୁ ଉଠିଲେ, ଦେଖିଲେ ଯେ ତାହାଙ୍କର ଶିଷ୍ୟମାନେ ଶୋଇପଡ଼ିଛନ୍ତି।
କାହିଁକି ତୁମ୍ଭେମାନେ ଶୋଇପଡ଼ୁଛ? ଉଠ, ପ୍ରାର୍ଥନା କର, ଯେପରି ପରୀକ୍ଷାରେ ନ ପଡ଼।
ହଠାତ୍ ଯାଜକ ଓ ପ୍ରହରୀମାନଙ୍କର ଏକ ଦଳ ଇସ୍କାରିଓତ୍ ଜିହୁଦାଙ୍କ ନେତୃତ୍ୱରେ ସେଠାରେ ପହଞ୍ଚିଲେ। ଏହି ଅବିଶ୍ୱସ୍ତ ଶିଷ୍ୟ ଯୀଶୁଙ୍କୁ ଆଲିଙ୍ଗନ କରିବା ପାଇଁ ତାହାଙ୍କ ନିକଟକୁ ଆସିଲେ।
ଜିହୁଦା, ତୁମ୍ଭେ ଚୁମ୍ବନ ଦେଇ ମନୁଷ୍ୟ ପୁତ୍ରଙ୍କ ସହିତ ବିଶ୍ୱାସଘାତକତା କରୁଛ?
କେତେକ ଶିଷ୍ୟ ସେମାନଙ୍କ ବସ୍ତ୍ର ମଧ୍ୟରେ ଲୁକାୟିତ ଭାବେ ଥିବା ଖଣ୍ଡା ବାହାର କଲେ।
ଗୁରୁ, ଆମେ ଖଡ୍ଗରେ ଆଘାତ କରିବା?
ଯାଅ, ତାଙ୍କୁ ବନ୍ଦୀ କର।
ଯୀଶୁଙ୍କୁ ରକ୍ଷା କରିବା ପାଇଁ ପିତର ଡେଇଁ ପଡ଼ି ପ୍ରଧାନ ଯାଜକଙ୍କ ଦାସର କାନ କାଟି ପକାଇଲେ। ଯଥେଷ୍ଟ, ଯୀଶୁ ଶାନ୍ତ ଭାବେ ସେହି ଦାସର କର୍ଣ୍ଣ ସ୍ପର୍ଶ କରି ତାହାକୁ ସୁସ୍ଥ କଲେ।
ମତେ ଚୋର ଭାବି ଖଣ୍ଡା ବାଡ଼ି ଧରି ଏଠାକୁ ଆସିଅଛ? ମୁଁ ମନ୍ଦିରରେ ପ୍ରତିଦିନ ପାଖେ ପାଖେ ଥିଲି, ତମମାନେ ମତେ ଧରିବାକୁ ଚେଷ୍ଟା କଲ ନାହିଁ, କିନ୍ତୁ ଏହା ତୁମ୍ଭମାନଙ୍କ କାର୍ଯ୍ୟ କରିବାର ସମୟ ଯେତେବେଳେ ଅନ୍ଧକାରର ଶକ୍ତି ରାଜତ୍ୱ କରେ।
ଯାଅ, ତାକୁ ବନ୍ଦୀ କର।
ସୈନ୍ୟମାନେ ଯୀଶୁଙ୍କୁ ଘେରି ତାଙ୍କର ହାତ ବାନ୍ଧି ପକାଇଲେ। ତାଙ୍କର ଶିଷ୍ୟମାନେ ସେମାନଙ୍କ ଜୀବନକୁ ଭୟ କରି ପଳାୟନ କଲେ। ଜିରୁସାଲାମର ଅନ୍ଧାରିଆ ନିର୍ଜନ ପଥ ସମୂହ ମଧ୍ୟ ଦେଇ ସୈନ୍ୟମାନେ ଯୀଶୁଙ୍କୁ ନେଇଗଲେ କାୟାଫା ମହାଯାଜକଙ୍କ ପ୍ରାସାଦକୁ।
ତାକୁ ଜଗି ରୁହ,
ପିତର ଦୂରରୁ ଅନୁସରଣ କରୁଥିଲେ। ମନ୍ଦିର ପ୍ରହରୀମାନଙ୍କ ତାତ୍ସଲ୍ୟପୂର୍ଣ୍ଣ ଦୃଷ୍ଟି ମଧ୍ୟରେ ଯୀଶୁ ପ୍ରାଙ୍ଗଣ ମଧ୍ୟରେ ଅପେକ୍ଷା କଲେ। ନିକଟରେ ପ୍ରହରୀମାନେ ନିଆଁ ଜଳେଇ ସାରା ରାତି ଅତିବାହିତ କରିବା ନିମନ୍ତେ ପ୍ରସ୍ତୁତ ହେଉଥିଲେ। ପିତର ସେଠାରେ ନିଆଁ ପୋଉଥିବା ଦାସମାନଙ୍କ ସହ ଯୋଗ ଥିଲେ, କିନ୍ତୁ କେହି ଜଣେ ତାଙ୍କୁ ଚିହ୍ନିପାରି କହିଲା,
ଏ ଲୋକଟା ବି ଯୀଶୁଙ୍କ ସାଙ୍ଗରେ ଥିଲା।
ଭଉଣୀ, ମୁଁ ତ ତାକୁ ଆଦୌ ଜାଣିନି।
ହଁ, ମୁଁ ସେମାନଙ୍କୁ ଏକାଠି ଦେଖିଛି।
ପ୍ରହରୀମାନେ ଯୀଶୁଙ୍କ ରାକ୍ଷି ବାନ୍ଧି ପକାଇଲେ ଓ ତାହାଙ୍କୁ ମାଡ଼ ମାରିବା ଆରମ୍ଭ କଲେ। ସେହି ରାତିର ଶେଷ ପ୍ରହରରେ ପିତର ଭୟଭୀତ ହୋଇ ପ୍ରାସାଦର ପ୍ରାଙ୍ଗଣରେ ବୁଲୁଥିବା ସମୟରେ ଆଉ ଜଣେ ମଧ୍ୟ ତାହାଙ୍କୁ ଲକ୍ଷ୍ୟ କଲେ।
ତୁ ବି ସେମାନଙ୍କ ଭିତରୁ ଜଣେ?
ନାଇଁ ନାଇଁ, ମୁଁ ନୁହେଁ।
ଇତିମଧ୍ୟରେ ଧର୍ମଗୁରୁମାନଙ୍କର ଏକ ଉଚ୍ଚସ୍ତରୀୟ ମହାସଭା ଆହ୍ୱାନ କରାଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କୁ ଏହି ପ୍ରହରୀମାନଙ୍କ ହସ୍ତରୁ ବନ୍ଦୀକୁ ନେଇ ଆସିବାକୁ ପଠାଗଲା।
ଗୁରୁ, ଆପଣଙ୍କ ବିଶ୍ୱସ୍ତ ଦାସ ଆମେ।
ବନ୍ଦ କର, ମୁଁ କହୁଛି ବନ୍ଦ କର, ଏହାକୁ ମହାସଭାକୁ ଘେନି ଆସ, ଚାଲ।
ମହାସଭାର ନେତାମାନେ ଯୀଶୁଙ୍କୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ।
ଆମକୁ କୁହ, ତମେ କଣ ମସିହ?
ଯଦି ମୁଁ କହେ, ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ। ଯଦି ମୁଁ ତୁମ୍ଭମାନଙ୍କୁ ପ୍ରଶ୍ନ ପଚାରିବି, ତୁମ୍ଭେମାନେ ମୋତେ ଉତ୍ତର ଦେବ ନାହିଁ। କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ସର୍ବଶକ୍ତିମାନେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିବେ।
ତାହେଲେ ତୁ ଈଶ୍ୱରଙ୍କ ପୁତ୍ର?
ହଁ, ମୁଁ ସେହି।
ତାକୁ ଏହା କହିବା ପାଇଁ କିଏ ଅଧିକାର ଦେଇଛି?
ସେ କଣ କହିଛି ଆମେ ନିଜେ ଶୁଣିଛୁ।
ଯୀଶୁଙ୍କୁ ନିଆଯିବା ସମୟରେ ଭିଡ଼ ମଧ୍ୟରୁ ଜଣେ ବ୍ୟକ୍ତି ପିତରଙ୍କୁ ଲକ୍ଷ୍ୟ କରି କହିଲା,
ଏଥିରେ ସନ୍ଦେହ ନାହିଁ ଯେ ଏ ଲୋକ ଯୀଶୁଙ୍କ ସାଙ୍ଗରେ ଥିଲା, ତା ଛଡ଼ା ଏ ବି ଜଣେ ଗାଲିଲିଓ।
ତମେ କଣ କହୁଛ ମୁଁ କିଛି ବୁଝିପାରୁନି।
ଯୀଶୁ ବୁଲି ପଡ଼ି ତାଙ୍କର ଶିଷ୍ୟ ଓ ବନ୍ଧୁ ପିତରଙ୍କୁ ଅନେଇଲେ। ପିତରଙ୍କର ସେହି ଭବିଷ୍ୟବାଣୀ ମନେ ପଡ଼ିଲା,
ମୁଁ ତୁମକୁ କହୁଅଛି ପିତର, ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ ଜାଣ ବୋଲି ତିନି ଥର ଅସ୍ୱୀକାର କରିବ।
ପିତର ପ୍ରାଙ୍ଗଣରୁ ରୋଦନ କରୁ କରୁ ବାହାରିଗଲେ। ପ୍ରାତଃକାଳରେ ଦଳେ ମନ୍ଦିର ପ୍ରହରୀ ତରତର ହୋଇ ଜେରୁସାଲାମର ସଂକୀର୍ଣ୍ଣ ପଥ ଦେଇ ଜଣେ ଏକାକୀ ବ୍ୟକ୍ତିଙ୍କୁ ଧକ୍କା ମାରି ମାରି ଯିହୁଦାର ଶାସକ ପିଲାତଙ୍କ ବାସଭବନ ଅଭିମୁଖେ ନେଇଗଲେ। ହଜାର ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଦଣ୍ଡାଦେଶ ନିମନ୍ତେ ବିଖ୍ୟାତ ଶାସକ ପିଲାତ ଜିହୁଦୀମାନଙ୍କ ପାଇଁ ଆଦୌ ଚିନ୍ତିତ ନଥିଲେ।
ଏଇ ଭୋର ସମୟରେ ତମାନେ ଏଠି କଣ କରୁଛ?
ଏହି ମନୁଷ୍ୟ ଲୋକଙ୍କୁ ବିପଦଗାମୀ କରାଉଛି।
ସେ ମନ୍ଦିରରେ ଆଉ ବଜାରରେ ଗଣ୍ଡଗୋଳ କରିଥିଲା।
ସରକାରୀ ଆଦେଶ ବ୍ୟତୀତ ରୋମିଓ କ୍ଷମତାପ୍ରାପ୍ତ ବ୍ୟକ୍ତିମାନେ ସ୍ଥାନୀୟ ଧର୍ମ ସଂକ୍ରାନ୍ତୀୟ ଯୁକ୍ତିତର୍କରେ ବିଶେଷ ଆଗ୍ରହୀ ନଥିଲେ।
ଏଇ ମନୁଷ୍ୟଠାରେ ପ୍ରାଣଦଣ୍ଡ ଯୋଗ୍ୟ କୌଣସି କାରଣ ମୁଁ ପାଉ ନାହିଁ।
ଆମେ ତାକୁ ଅପରାଧ କରୁଥିବା ଦେଖିଲୁ, ସମ୍ରାଟଙ୍କୁ କର ଦେବା ପାଇଁ ସେ ମନା କରୁଛି, ନିଜେ ନିଜକୁ ମସିହ ଜଣେ ରାଜା ବୋଲି ଦାବି କରୁଛି।
ଏହି ଅପରାଧଟି ପିଲାତଙ୍କର ଦୃଷ୍ଟି ଆକର୍ଷଣ କଲା। ଏହି ରାଜଦ୍ରୋହ ତାଙ୍କ ନିଜ ନିମନ୍ତେ ବିପଜ୍ଜନକ ଥିଲା।
ଜଣେ ରାଜା, ତମେ କଣ ଜିହୁଦୀ ମାନଙ୍କ ରାଜା?
ଆପଣ କହୁଅଛନ୍ତି
ପ୍ରଥମେ ଗାଲିଲିରେ ଆରମ୍ଭ କଲା, ଏବେ ଏ ଲୋକ ଏଇଠି ଆରମ୍ଭ କରିଛି।
ଗାଲିଲିରେ ଏ ବ୍ୟକ୍ତି କଣ ଜଣେ ଗାଲିଲିୟ? ଏ କ୍ଷେତ୍ରରେ ହେରୋଦ ଏହାଙ୍କ କଥା ବୁଝନ୍ତୁ, ସେ ଏବେ ଜେରୁସାଲେମରେ ଅଛନ୍ତି ନୁହେଁ କି? ତାଙ୍କୁ ହେରୋଦଙ୍କ ପାଖକୁ ଯିବାକୁ ଦିଅ।
ଆଜ୍ଞା।
ପୁଣି ଥରେ ଯୀଶୁଙ୍କୁ ତାଙ୍କ ଅଭିଯୋଗକାରୀମାନେ ଜେରୁସାଲେମର ପଥ ମଧ୍ୟ ଦେଇ ତାଙ୍କୁ ହେରୋଦଙ୍କ ରାଜପ୍ରସାଦକୁ ଟାଣି ନେଇଗଲେ।
ତୁ ତ ନିଜ ବିଷୟରେ କଣ କହୁଛୁ? ସେମାନେ କିଏ ଯାହାଙ୍କୁ ତୁ ତୋର ଶିଷ୍ୟ କରିଛୁ? ଲୋକମାନେ କହନ୍ତି ଯେ ତୁ ଆଶ୍ଚର୍ଯ୍ୟ କର୍ମ କରିପାରୁ, ମୋ ପାଇଁ କିଛି କର।
ଯୀଶୁ ଉତ୍ତର ଦେଲେ ନାହିଁ, କିନ୍ତୁ ଧର୍ମଗୁରୁ, କର୍ମକର୍ତ୍ତା ଓ ଯାଜକମାନେ ନିଜକୁ ସଂଯତ କରି ରଖିପାରିଲେ ନାହିଁ।
ମୋର ପ୍ରଭୁ ଏ ସମସ୍ତ ଲୋକଙ୍କୁ ଭ୍ରଷ୍ଟ କରାଉଛି, ସେ ନିଜେ ନିଜକୁ ଜଣେ ରାଜା ବୋଲି କହୁଛି।
ଏହି ମନୁଷ୍ୟ ଜଣେ ରାଜା?
ହେରୋଦ ଯୀଶୁଙ୍କୁ ଅପମାନିତ କରିବାକୁ ଆରମ୍ଭ କଲେ। ପ୍ରହରୀମାନେ ତାଙ୍କ ପିଠି ଉପରେ ଗୋଟିଏ ବାଇଗଣୀ ରଙ୍ଗର ବସ୍ତ୍ର ପକାଇ ପରିହାସ କଲେ।
ଏହାକୁ ଭଲ କରି ପ୍ରହାର କର, ଏହାଙ୍କୁ ପିଲା ତାଙ୍କ ପାଖକୁ ନେଇଯାଅ, ଏ ଲୋକ ତାଙ୍କ ଅଞ୍ଚଳର।
ଯୀଶୁ, ପ୍ରହରୀ ଦଳ ଓ ଧର୍ମଗୁରୁମାନେ ପିଲାତଙ୍କ ବାସଗୃହକୁ ଫେରିବା ବେଳକୁ ସେଠାରେ ଏକ ବିରାଟ ଜନତା ଏକତ୍ରିତ ହୋଇଥିଲେ। ସୈନ୍ୟାଧିପତିଗଣ, ପର୍ବ ପାଳନକାରୀ ଓ ଅନ୍ୟମାନେ ତାଙ୍କର ବିଚାରାସନ ସମ୍ମୁଖରେ ଯୀଶୁଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ ମଧ୍ୟ ପିଲାତ ଯୀଶୁଙ୍କୁ ଦୋଷ ଦେବାକୁ ଅନିଚ୍ଛୁକ ଥିଲେ।
ଏଇ ମନୁଷ୍ୟ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି କାର୍ଯ୍ୟ କରେ ନାହିଁ, ମୁଁ କୋରଡ଼ା ପ୍ରହାର କରାଇ ତାହାକୁ ଛାଡ଼ିଦେବି।
ଏହି ପର୍ବ ସମୟରେ ଜଣେ ବନ୍ଦୀକୁ ମୁକ୍ତି ଦେବା ପାଇଁ ଅଧିକାର ଆପଣଙ୍କର ଅଛି।
ମୃତ୍ୟୁଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କୁ ନିସ୍ତାର ପର୍ବ ସମୟରେ ମୁକ୍ତ କରିବା ରୋମିଓମାନଙ୍କ ସ୍ଥାନୀୟ ରୀତି ଥିଲା।
ଆମ ପାଇଁ ବାରବାକୁ ଛାଡ଼ି ଦିଅନ୍ତୁ।
ହଁ ହଁ, ଆମେ ବାରବାକୁ ଚାହୁଁ। ଆଉ ୟାକୁ ଦଣ୍ଡ ଦିଅନ୍ତୁ।
ନୀରବ ଦଶଟା ଲୋକ ସମୂହ ମଧ୍ୟରେ ଯୀଶୁଙ୍କ କେତେକ ଶିଷ୍ୟ ମଧ୍ୟ ଥିଲେ, କିନ୍ତୁ ଚିତ୍କାର ମଧ୍ୟରେ ସେମାନେ ହଜି ଯାଇଥିଲେ।
ତାକୁ ଛାଡ଼ିଦିଅ, ସେ ମସିହ
କିଛି କରିନାହାନ୍ତି,
ତାକୁ ଉପରକୁ ଉଠା।
ଏକ ବିଦ୍ରୋହର ଆଶଙ୍କା କରି ଅବଶେଷରେ ପିଲାତ ଯୀଶୁଙ୍କୁ କୃଶବିଦ୍ଧ କରିବା ପାଇଁ ସମ୍ମତି ଦେଲେ। ଲୋକସମୂହର ଦାବି ଆଗରେ ହାର ମାନି ପିଲାତ ହତ୍ୟାକାରୀ ବାରବାକୁ ମୁକ୍ତ କରିବା ନିମନ୍ତେ ସମ୍ମତ ହେଲେ ଓ ଯୀଶୁଙ୍କୁ କୃଶବିଦ୍ଧ କରିବା ନିମନ୍ତେ ଆଦେଶ ଦେଇ ନିଜର ନିର୍ଦ୍ଦୋଷତା ଉପସ୍ଥାପିତ କରି କହିଲେ, ମୁଁ ଏ ବ୍ୟକ୍ତିର ରକ୍ତପାତ ପାଇଁ ଦାୟୀ ନୁହେଁ। ରୋମିଓ ସୈନ୍ୟମାନେ ଆଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତୁତ ହେଲେ। ତାଙ୍କୁ ପୁନର୍ବାର କୋରଡ଼ା ପ୍ରହାର କରିସାରିବା ପରେ ସୈନ୍ୟମାନେ ଯୀଶୁଙ୍କୁ ତାଙ୍କ ନିଜ ବସ୍ତ୍ର ପିନ୍ଧେଇ ତାହାଙ୍କ କ୍ଷତବିକ୍ଷତ ପିଠି ଉପରେ ଏକ କୃଶର କାଠ ବାନ୍ଧିଲେ। ତାପରେ ସେମାନେ ତାଙ୍କୁ ଜେରୁସାଲେମର ଜନଗହଳିପୂର୍ଣ୍ଣ ପଥରେ ଧକ୍କା ମାରି ମାରି ଯିବା ନିମନ୍ତେ ବାଧ୍ୟ କଲେ। ସକାଳ ଠିକ 9 ଘଣ୍ଟା ପୂର୍ବରୁ ସୈନ୍ୟମାନେ ଜେରୁସାଲେମର ବାହାରେ ଥିବା ଗଲଗଥା ବା କପାଳସ୍ଥଳ ନାମକ ମୃତ୍ୟୁଦଣ୍ଡ ଦିଆଯିବା ସ୍ଥାନ ଅଭିମୁଖେ ଆଗେଇ ଚାଲିଲେ। କ୍ଲାନ୍ତ ହୋଇ ଯୀଶୁ ଭୂମି ଉପରେ ଝୁଣ୍ଟି ପଡ଼ିଲେ, ତଥାପି କୃଶର କାଠଟି ତାଙ୍କ ପଛରେ ବନ୍ଧ ହୋଇଥିଲା, ଚାଲିବାର ଶକ୍ତି ନଥିଲା। ରୋମିଓ ସେନାଧିପତି ଲୋକସମୂହ ମଧ୍ୟରୁ ଆଉ ଜଣକୁ ଏହି କୃଶକୁ ବୋହିବା ପାଇଁ ଖୋଜିଲେ।
ଚାଲ ଚାଲ ଆଗେ ବଢ।
ସୈନ୍ୟମାନେ ଶ୍ରୀମନଙ୍କ ଉପରେ କୃଶକାଠଟି ବାନ୍ଧିବା ସମୟରେ କେତେକ ସ୍ତ୍ରୀ ଲୋକ ଯୀଶୁଙ୍କ ନିକଟକୁ ଆସିଲେ।
ଜେରୁସାଲମର ନାରୀ କ'ଣ ମୋ ପାଇଁ କାନ୍ଦ ନାହିଁ, ନିଜ ସନ୍ତାନମାନଙ୍କ ପାଇଁ କାନ୍ଦ, କାରଣ ଗଛ ସତେଜ ଥିବା ସମୟରେ ଯଦି ଏପରି ଘଟେ ତେବେ ଶୁଖିବା ପରେ କ'ଣ ନ ହେବ।
ଈଶ୍ୱର ତୁମକୁ ସାହାଯ୍ୟ କରନ୍ତୁ, ଆମେ ଆପଣଙ୍କ ପାଇଁ ପ୍ରାର୍ଥନା କରିବୁ ପ୍ରଭୁ।
ସେମାନେ ଗଲଗଥାରେ ପହଞ୍ଚିଲେ ଏବଂ ଆରମ୍ଭ ହେଲା ସେହି ନାରକୀୟ କାର୍ଯ୍ୟ। ଯୀଶୁଙ୍କ ସହିତ ଆଉ ଦୁଇ ଜଣ ଅଭିଯୁକ୍ତ ମଧ୍ୟ ଥିଲେ। ସେମାନଙ୍କ ଦେହରୁ ବସ୍ତ୍ର ସବୁ ଖୋଲି ଦିଆଗଲା, କୃଷ କାଠଟି ଏକ କାଠଖୁମ୍ବ ସହିତ ସଂଯୁକ୍ତ ହେଲା ଏବଂ ସୈନ୍ୟମାନେ ତାଙ୍କର ହସ୍ତ ଓ ପାଦ ଉପରେ ତୀକ୍ଷ୍ଣ ମୁନିଆ ଲୁହାକଣ୍ଟା ବିଦ୍ଧ କଲେ। ଏହି ତିନି ଜଣଙ୍କ କୃଷ ଠିଆ କରିବା ପରେ ସୈନ୍ୟମାନେ ଯୀଶୁଙ୍କ କୃଷ ଉପରେ ଏକ ପଟା ଲଗାଇଦେଲେ ଓ ସେଥିରେ ଲେଖାଥିଲା, ଏ ଜିହୁଦୀମାନଙ୍କର ରାଜା। ସେମାନେ ଏମାନଙ୍କ ମୃତ୍ୟୁ ନିମନ୍ତେ ଅପେକ୍ଷା କଲେ ଓ ନିକଟରେ ଠିଆ ହୋଇଥିବା ଲୋକସମୂହକୁ ଲକ୍ଷ୍ୟ କଲେ। କିଛି ସମୟ ପରେ ଯୀଶୁ କୃଷ ଉପରୁ କହିଲେ,
ଏମାନଙ୍କୁ କ୍ଷମା କର ପିତା, ଏମାନେ କ'ଣ କରୁଛନ୍ତି ତାହା ଜାଣିପାରୁନାହାନ୍ତି।
ଦେଖୁଣାହାରୀମାନଙ୍କ ମଧ୍ୟରେ ଯୀଶୁଙ୍କୁ ଅଭିଯୁକ୍ତ କରିଥିବା କେତେକ ଧର୍ମଗୁରୁ ମଧ୍ୟ ଥିଲେ।
ସେ ଅନ୍ୟମାନଙ୍କୁ ରକ୍ଷା କଲା, ଏବେ ନିଜକୁ ରକ୍ଷା କରୁ।
ଆରେ ତୁ ଯଦି ମସିହ, ନିଜେ ନିଜକୁ ବଞ୍ଚା ଆଉ କୃଷରୁ ଓହ୍ଲେଇଆ,
ଆମକୁ ଗୋଟେ ଆଶ୍ଚର୍ଯ୍ୟକର୍ମ ଦେଖା।
ସୈନ୍ୟମାନେ ଜଗିଥିବା ସମୟରେ ନିଜର ଆମୋଦ ନିମନ୍ତେ ଯୀଶୁଙ୍କର ବସ୍ତ୍ରଗୁଡ଼ିକ କିଏ ନବ ତାହା ସ୍ଥିର କଲେ।
ଆରେ ଏଇଟା ସାଧାରଣ ଅଲୌକିକ ବସ୍ତ୍ର ନୁହେଁ।
ଶୁଣ, ତାକୁ ଚିର ନାହିଁ। ଶୁଣ, ମୁଁ କଣ କହୁଛି ଶୁଣ, ଆକୁ ଗୁଲି ବାଣ୍ଡ କରିବା।
ଯୀଶୁ କୃଷରେ ଟଙ୍ଗା ହୋଇଥିବା ସମୟରେ ଜଣେ ସୈନ୍ୟ ଅମ୍ଳ ରସରେ ଭିଜେଇ ଏକ ସ୍ପଞ୍ଜ ତାଙ୍କ ମୁଖ ନିକଟକୁ ନେଲେ।
ଯଦି ତୁ ଜିହୁଦୀମାନଙ୍କ ରାଜା, ତେବେ ନିଜକୁ ରକ୍ଷା କର।
ଯୀଶୁ ଅମ୍ଳ ରସ ପ୍ରତ୍ୟାଖ୍ୟାନ କଲେ। ତାଙ୍କ ପାର୍ଶ୍ୱରେ ଟଙ୍ଗା ଯାଇଥିବା ଅପରାଧୀମାନେ କହିଲେ,
ତୁ କଣ ସେ ମସିହ ନୁ? ତେବେ ନିଜକୁ ଆଉ ଆମକୁ ବଞ୍ଚା।
ତୋର କଣ ଈଶ୍ୱର ଭୟ ନାହିଁ? ତାଙ୍କୁ ସେହି ଦଣ୍ଡ ମିଳିଲା, ତତେ ଯାହା ମିଳିଲା, କିନ୍ତୁ ସିଏ ତ କିଛି ଭୁଲ କରିନାହାନ୍ତି। ଯୀଶୁ, ତମେ ଯେତେବେଳେ ରାଜା ହେଇ ଆସିବ ମୋତେ ମନେ ରଖିଥିବ।
ଆଜି ତୁମେ ମୋ ସହିତ ପରଦେଶରେ ଦେଖା କରିବ, ମୁଁ କଥା ଦେଉଛି।
ସମୟ ଅତିବାହିତ ହେବାକୁ ଲାଗିଲା। ଦିନ ଥିଲେ ମଧ୍ୟ ଚାରିଆଡ଼ ଅନ୍ଧକାର ଆଚ୍ଛନ୍ନ କଲା। ମନ୍ଦିରରେ ମହାପବିତ୍ର ସ୍ଥାନ, ଯେଉଁଠାରେ ମହାଯାଜକ ଈଶ୍ୱରଙ୍କ ନିକଟରେ ସମସ୍ତ ଲୋକଙ୍କ ପାପ ନିମନ୍ତେ କ୍ଷମା ଭିକ୍ଷା କରନ୍ତି, ସେଠାରେ ଈଶ୍ୱରଙ୍କ ଉପସ୍ଥିତି ଓ ଯାଜକଙ୍କୁ ଅଲଗା କରୁଥିବା ବିଚ୍ଛେଦ ବସ୍ତ୍ର ହଠାତ୍ ଉପରୁ ତଳକୁ ଚିରି ଦୁଇ ଭାଗ ହୋଇଗଲା।
ହେ ପିତା, ତୁମ ହସ୍ତରେ ମୁଁ ନିଜର ଆତ୍ମା ସମର୍ପି ଦେଉଛି।
ଏହି ନିଷ୍ଠୁର ରୋମିଓ ସେନାଧିପତି ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ଦେଖିଥିଲେ, କିନ୍ତୁ ଏହା ସେସବୁଠାରୁ ଭିନ୍ନ ଥିଲା।
ଈଶ୍ୱର ଗୌରବାନ୍ୱିତ ହୁଅନ୍ତୁ, ପ୍ରକୃତରେ ଏହି ଜଣେ ଧାର୍ମିକ ଲୋକ ଥିଲେ।
ଯୀଶୁ ପ୍ରକୃତରେ ମୃତ କି ଜୀବିତ ଏହା ଜାଣିବା ପାଇଁ ସୈନ୍ୟମାନେ ଗୋଟିଏ ବର୍ଷାରେ ତାଙ୍କ ବକ୍ଷ୍ୟଦେଶ ବିନ୍ଧିଲେ। ଜଳ ଓ ରକ୍ତ ନିର୍ଗତ ହେଲା। କେବେ କେବେ ଶରୀରଗୁଡ଼ିକ କୃଷ ଉପରେ ରାତିରେ ମଧ୍ୟ ଛାଡ଼ି ଦିଆଯାଉଥିଲା, କିନ୍ତୁ ପର୍ବ ସମୟରେ ନୁହେଁ। ଅରିମଥିଓ ଜୋସେଫ ନାମକ ଜଣେ ଧର୍ମଗୁରୁ, ଯିଏକି ଯୀଶୁଙ୍କ ମୃତ୍ୟୁଦଣ୍ଡ ସହିତ ସମ୍ମତ ନଥିଲେ, ସେ କବର ଦେବା ପାଇଁ ଯୀଶୁଙ୍କ ଶରୀର ନେବାକୁ ପିଲାତଙ୍କୁ ଅନୁମତି ମାଗିଲେ, ଆଉ ଏଥିରେ ପିଲାତ ରାଜି ହେଲେ। ଜୋସେଫ ଯୀଶୁଙ୍କ ଶରୀରକୁ ଏକ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ ତାଙ୍କର ନୂତନ ସମାଧିରେ ରଖିଲେ ଓ ଏକ ବଡ଼ ପଥର ଦ୍ୱାରା ଦ୍ୱାର ବନ୍ଦ କଲେ। ସମାଧିରୁ ବିଦାୟ ନେଉଥିବା ସମୟରେ ଜୋସେଫ ଓ ତାଙ୍କର ସହକର୍ମୀମାନେ ଦଳେ ସ୍ତ୍ରୀ ଲୋକଙ୍କୁ ଦେଖିଲେ। ସେମାନେ ଯୀଶୁ ବଞ୍ଚିଥିବା ସମୟରେ ତାଙ୍କୁ ଅନୁସରଣ କରୁଥିଲେ ଓ ତାଙ୍କର ମୃତ୍ୟୁ ଦୂରରୁ ଲକ୍ଷ୍ୟ କରୁଥିଲେ।
କିଛି ମନେ କରିବେନି, ଆମେ ଆମ ପ୍ରଭୁଙ୍କ ପଛେ ପଛେ ଯାଉଅଛୁ।
ଆସିପାର, କିନ୍ତୁ କ'ଣ କରିବା, ବିଶ୍ରାମବାର ଆଗତ ପ୍ରାୟ।
ସମାଧିର ସ୍ଥାନ ଜାଣିବା କ୍ଷଣି ସେହି ସ୍ତ୍ରୀମାନେ ସୁଗନ୍ଧି ଦ୍ରବ୍ୟ ଓ ସୂକ୍ଷ୍ମ ବସ୍ତ୍ର ପ୍ରସ୍ତୁତ କରିବା ନିମନ୍ତେ ନଗରକୁ ବାହୁଡ଼ି ଆସିଲେ। ରୀତି ଅନୁଯାୟୀ ଏଗୁଡ଼ିକ ଯୀଶୁଙ୍କର ଶରୀରରେ ଗୁଡ଼ାଯିବା ନିମନ୍ତେ ଆବଶ୍ୟକ ଥିଲା। ରବିବାର ଦିନ ପ୍ରଭାତରେ ସ୍ତ୍ରୀ ଲୋକମାନେ ବଗିଚା ମଧ୍ୟରେ ଥିବା କବର ନିକଟକୁ ଦୌଡ଼ିଗଲେ। ବଡ଼ ପଥରଟି ବହୁତ ଭାରି ହୋଇଥିବା ଅନୁମାନ କରି ସେମାନେ ସମସ୍ୟାର ସମ୍ମୁଖୀନ ହେବା ଆଶା କରୁଥିଲେ, କିନ୍ତୁ ପଥରଟି ଘୁଞ୍ଚାଇ ଦିଆଯାଇଥିବା ଓ ଯୀଶୁଙ୍କ ଶରୀର ସେଠାରେ ନଥିବା ଦେଖି ସେମାନେ ଆଚମ୍ବିତ ହେଲେ। ହେଲେ ତାଙ୍କ ଶରୀର ଥିବା ସ୍ଥାନରେ କେବଳ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ଥିଲା। ଦୁଇଜଣ ଉଜ୍ଜଳ ବସ୍ତ୍ର ପରିହିତ ବ୍ୟକ୍ତି ହଠାତ୍ ଉପସ୍ଥିତ ହେଲେ। ଦୂତମାନଙ୍କର କଥା ଶୁଣି ସ୍ତ୍ରୀ ଲୋକମାନେ ଭୟଭୀତ ହେଲେ।
କାହିଁକି ତୁମେ ଜୀବିତଙ୍କୁ ମୃତମାନଙ୍କ ମଧ୍ୟରେ ଖୋଜୁଅଛ? ସେ ଏଠାରେ ନାହାନ୍ତି, ମାତ୍ର ଉଠିଅଛନ୍ତି। ମନେ ପକାଅ, ଯେତେବେଳେ ସେ ଗାଲିଲିରେ ଥିଲେ ତୁମମାନଙ୍କୁ କ'ଣ କହିଥିଲେ? ମନୁଷ୍ୟ ପୁତ୍ର ପାପୀମାନଙ୍କ ହାତରେ ସମର୍ପିତ ହେବେ, କୃଷରେ ଚଢ଼ାଯିବେ, ଆଉ ତୃତୀୟ ଦିନରେ ପୁନରୁତ୍ଥିତ ହେବେ।
ସ୍ତ୍ରୀ ଲୋକମାନେ ଯୀଶୁଙ୍କ ବିଷୟ ସ୍ମରଣ କଲେ। ଯୀଶୁ ପର୍ବତ ଉପରେ ପୁଣି ପଥ ମଧ୍ୟ ଦେଇ ଯିବା ସମୟରେ ଯେଉଁ ସବୁ ବିଷୟ ସେମାନଙ୍କୁ କହିଥିଲେ ସେହିସବୁ ସେମାନଙ୍କର ମନେ ପଡ଼ିଲା।
ତୁମେମାନେ ଏକଥା କାହାରିକୁ କୁହ ନାହିଁ। ମନୁଷ୍ୟ ପୁତ୍ର ଅବଶ୍ୟ ଦୁଃଖ ସହି ଉପେକ୍ଷିତ ହେବେ, ଶେଷରେ ତାଙ୍କୁ ବଧ କରାଯିବ, ଆଉ ତିନି ଦିନ ପରେ ସେ ପୁନର୍ଜୀବିତ ହେବେ।
ଏକ ଅପୂର୍ବ ଉନ୍ମାଦନା ନେଇ ସ୍ତ୍ରୀ ଲୋକମାନେ ଯୀଶୁଙ୍କର ଏକାଦଶ ଶିଷ୍ୟମାନଙ୍କ ନିକଟକୁ ଦୌଡ଼ି ଆସିଲେ।
ସ୍ୱର୍ଗଦୂତ ସୂର୍ଯ୍ୟ ପରି ଝଲକୁ ଥିଲେ, ଆମକୁ କହିଲେ, ତୁମେ ଜୀବିତ ମାନଙ୍କୁ ମୃତ ମାନଙ୍କ ମଧ୍ୟରେ କାହିଁକି ଖୋଜୁଛ? ଏହା ସତ୍ୟ, ଆମକୁ ବିଶ୍ୱାସ କର, ଆମକୁ ବିଶ୍ୱାସ କର। ଆମେ ନିଜେ ଦେଖିଲୁ, ତୁମେ ଯାଇ ଦେଖ, କବର ଖାଲି ଥିଲା, ଆମ ପ୍ରଭୁ ସେଠାରେ ନଥିଲେ। ବିଶ୍ୱାସ କର ପିତର।
ପିତର ନିଜେ ଦେଖିବା ପାଇଁ ଦୌଡ଼ିଗଲେ। ଜେରୁସାଲାମର ଏହିପରି ଏକ ଗମ୍ଭୀର ପରିବେଶ ମଧ୍ୟରେ ଶିଷ୍ୟମାନେ ସେହି ଦିନଟି କାଟୁଥିବା ସମୟରେ ଦୁଇଜଣ ଏକ ଚାଞ୍ଚଲ୍ୟକର ସମ୍ବାଦ ନେଇ ଦୌଡ଼ି ଆସିଲେ।
ପ୍ରଭୁ, ପ୍ରଭୁ ବାସ୍ତବରେ ଉଠିଛନ୍ତି, ସେ ସିମୋନଙ୍କୁ ଦେଖା ଦେଇଛନ୍ତି।
ଆମେ ତାକୁ ଚିହ୍ନିଲୁ ନାହିଁ, ପ୍ରଥମ ଥର ବି ନୁହେଁ,
କିନ୍ତୁ ଯେତେବେଳେ ସେ ରୁଟି ଭାଙ୍ଗିଲେ ସେତେବେଳେ ଆମେ ଜାଣିଲୁ।
ଆଶ୍ଚର୍ଯ୍ୟ, ସେଠିକି କେମିତି ଗଲେ?
ତୁମ୍ଭମାନଙ୍କ ପ୍ରତି ଶାନ୍ତି ବର୍ତ୍ତୁ।
ସେହି ଗୃହର ସମସ୍ତ ଦ୍ୱାର ରୁଦ୍ଧ ଥିଲା। ହଠାତ୍ ଯୀଶୁ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ।
ତୁମ୍ଭେମାନେ କାହିଁକି ଚିନ୍ତିତ ଅଟ? ତୁମ୍ଭମାନଙ୍କ ମନରେ କାହିଁକି ସନ୍ଦେହଜାତ ହେଉଛି? ଦେଖ ମୋର ହାତ ଓ ପାଦକୁ, ଆଉ ଦେଖ ମୁଁ ହିଁ ସେହି ଅଟେ। ମୋତେ ସ୍ପର୍ଶ କର, ଆଉ ତୁମେ ଜାଣିପାରିବ।
ସେମାନେ ଯେପରି ତାଙ୍କର ହାତ ଓ ପାଦରେ କଣ୍ଟାର ଚିହ୍ନ ସ୍ପଷ୍ଟ ଦେଖିପାରିବେ, ସେଥିପାଇଁ ଯୀଶୁ ସେମାନଙ୍କ ଆହୁରି ନିକଟକୁ ଘୁଞ୍ଚି ଆସିଲେ। ଜଣେ ଶିଷ୍ୟ ତାଙ୍କୁ ଖଣ୍ଡିଏ ଭଜା ମାଛ ଦେଲେ ଏବଂ ସେହି ତାହା ଭୋଜନ କଲେ।
କାରଣ ଆତ୍ମାର ମାଂସ ଓ ଅସ୍ଥି ନାହିଁ ଯେପରି ତୁମେ ମୋତେ ଦେଖୁଅଛ। ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ ଥିଲି ସେତେବେଳେ ଏହିସବୁ କଥା କହୁଥିଲି। ମୋ ବିଷୟରେ ମୋଷାଙ୍କ ବ୍ୟବସ୍ଥା, ଭାଓବାଦୀମାନଙ୍କର ପୁସ୍ତକ ଓ ଗୀତ ସଙ୍ଗୀତରେ ଯାହା ସବୁ ଲେଖାଯାଇଥିଲା ସେସବୁ ସଫଳ ହେବାର ଥିଲା। ଯେପରି ଲେଖା ଅଛି, ମସିହ ଦୁଃଖ ଭୋଗ କରିବେ, ଆଉ ତୃତୀୟ ଦିନ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବେ, ଆଉ ତାହାଙ୍କ ନାମରେ ଅନୁତାପ ପାପକ୍ଷମାର ସମ୍ବାଦ ଜେରୁସାଲମରୁ ଆରମ୍ଭ କରି ସର୍ବଜାତି ନିକଟରେ ଅବଶ୍ୟ ପ୍ରଚାର କରିବା ଆବଶ୍ୟକ। ତୁମ୍ଭେମାନେ ଏସବୁ ବିଷୟରେ ସାକ୍ଷୀ, ଆଉ ମୋର ପିତାଙ୍କ ପ୍ରତିଜ୍ଞା ମୁଁ ନିଜେ ତୁମ୍ଭମାନଙ୍କୁ ଜଣାଉଅଛି, ଉର୍ଦ୍ଧ୍ୱରୁ ଶକ୍ତି ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଜେରୁସାଲମରେ ହିଁ ଅପେକ୍ଷା କରିବ।
ଯୀଶୁ ତାଙ୍କର ଅନୁଗମନକାରୀମାନଙ୍କୁ ଏହିପରି ଅନେକ ଥର ଦେଖାଦେଲେ। ଥରେ ସେ 500 ଲୋକଙ୍କୁ ମଧ୍ୟ ଦେଖାଦେଲେ। ଅବଶେଷରେ ମୃତ୍ୟୁରୁ ପୁନରୁତ୍ଥିତ ହେବାର 40 ଦିନ ପରେ ସେ ତାଙ୍କ ଶିଷ୍ୟମାନଙ୍କୁ ନେଇ ଜିତ ପର୍ବତର ଏକ ବଗିଚାକୁ ଗଲେ। ହସ୍ତ ଉର୍ଦ୍ଧ୍ୱକୁ ଉତ୍ତୋଳନ କରି କହିଲେ,
ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ସ୍ୱର୍ଗ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି, ସେଥିପାଇଁ ଯାଅ ଆଉ ସମସ୍ତ ଜାତି ନିକଟରେ ଶିକ୍ଷା ଦିଅ, ପିତା ପୁତ୍ର ଅପବିତ୍ରାତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ। ମୁଁ ତୁମକୁ ଯେଉଁ ସବୁ ଆଜ୍ଞା ଦେଇଅଛି ସେସବୁ ପାଳନ କରିବାକୁ ଶିକ୍ଷା ଦିଅ, ଆଉ ଦେଖ ଜଗତର ଶେଷ ପର୍ଯ୍ୟନ୍ତ ମୁଁ ସର୍ବଦା ତୁମ ସହିତ ଅଛି। ଆମେନ୍।
ଯୀଶୁଙ୍କ ବକ୍ତବ୍ୟ ଶେଷ ହେବା ପରେ ସେ ମେଘମାଳାରେ ଅଦୃଶ୍ୟ ହୋଇ ସ୍ୱର୍ଗକୁ ନୀତ ହେଲେ। ଯୀଶୁ ଏହା ସ୍ପଷ୍ଟ କରିଥିଲେ ଯେ ତାଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା ଓ ଆମର ପାପର ମୂଲ୍ୟ ସ୍ୱରୂପ ସେ ବଳିକୃତ ବୋଲି ତାଙ୍କଠାରେ ଭରସା ସ୍ଥାପନ କରିବା ଦ୍ୱାରା ଆମେ ମୃତ୍ୟୁ ପରେ ଈଶ୍ୱରଙ୍କ ସହିତ ଅନନ୍ତ କାଳ ବାସ କରିବା। ଯୀଶୁ ବ୍ୟାଖ୍ୟା କରିଥିଲେ ଯେ ଆମର ପାପ କ୍ଷମା ନିମନ୍ତେ ତାଙ୍କୁ ଏକ କୃଷ କାଠ ଉପରେ କୃଷବିଦ୍ଧ ହୋଇ ମୃତ୍ୟୁ ଭୋଗିବାକୁ ପଡ଼ିବ, କିନ୍ତୁ ତିନି ଦିନ ପରେ ପୁନରୁତ୍ଥିତ ହେବେ। ଏହାଦ୍ୱାରା ସେ ନିଜେ ଈଶ୍ୱର ବୋଲି ଅନ୍ତିମ ପ୍ରମାଣ ଦେଇଥିଲେ। ସେ କହିଥିଲେ,
ମୁଁ ପୁନରୁତ୍ଥାନ ଜୀବନ, ଯେ ମୋତେ ବିଶ୍ୱାସ କରେ ସେ ମୃତ ହେଲେ ମଧ୍ୟ ବଞ୍ଚିବ।
ଯୀଶୁ ଆପଣଙ୍କର ପାପ କ୍ଷମା କରିବାକୁ ଚାହାନ୍ତି, ତାଙ୍କର ପ୍ରେମ ଓ ଶାନ୍ତି ଆପଣଙ୍କର ଜୀବନରେ ଭରିଦେବାକୁ ଚାହାନ୍ତି। ଆପଣଙ୍କର ବର୍ତ୍ତମାନ ଜୀବନ ଅପେକ୍ଷା ଶ୍ରେୟସ୍କର ଜୀବନ ଅର୍ଥାତ୍ ଏକ ଉଦ୍ଦେଶ୍ୟମୂଳକ ଅର୍ଥପୂର୍ଣ୍ଣ ଓ ସମ୍ପୂର୍ଣ୍ଣ ଜୀବନ ସେ ଆପଣଙ୍କୁ ଦେବାକୁ ଚାହାନ୍ତି। ଏହି ସତ୍ୟ ପ୍ରକାଶ କରିବା ପାଇଁ ସେ ରୂପକ ଭାବରେ କହନ୍ତି,
ଦେଖ, ମୁଁ ଦ୍ୱାରରେ ଠିଆ ହୋଇ ଆଘାତ କରୁଅଛି। ଯଦି କୌଣସି ବ୍ୟକ୍ତି ମୋର ସ୍ୱର ଶୁଣି ଦ୍ୱାର ଫିଟାଇ ଦିଏ, ତେବେ ମୁଁ ତାହା ହୃଦୟରେ ପ୍ରବେଶ କରିବି।
ତାଙ୍କ ପ୍ରେମ ଓ କ୍ଷମା ଅନୁଭବ କରି ଚିରକାଳ ପାଇଁ ଈଶ୍ୱରଙ୍କ ସହିତ ରହିବା, ଏହା ଜାଣିବା ପାଇଁ ତାଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ ହେବ ଓ ତୁମ ପାପ ସମୂହର ବଳିକୃତ ଭାବେ ତାଙ୍କଠି ଭରସା ସ୍ଥାପନ କରିବାକୁ ହେବ।
ମୁଁ ପଥ, ସତ୍ୟ, ଜୀବନ, ମୋ ବିନା କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ଆଉ ମୁଁ ତୁମକୁ ବିଶ୍ରାମ ଦେବି।
ଯଦି ଆପଣ ପାପ କ୍ଷମାର ଅନୁଭୂତି ପାଇବା ପାଇଁ ଆନ୍ତରିକ ଭାବେ ଇଚ୍ଛା କରନ୍ତି, ଆପଣ ବିଶ୍ୱାସର ସହିତ ପ୍ରାର୍ଥନା କରିପାରନ୍ତି। ଆଉ ଯଦି ଆପଣ ଖ୍ରୀଷ୍ଟଙ୍କୁ ଆପଣଙ୍କ ଜୀବନ ମଧ୍ୟକୁ ନିମନ୍ତ୍ରଣ କରିବାକୁ ଇଚ୍ଛା କରନ୍ତି, ନୀରବରେ ବା ମୁଖ ଖୋଲି ମୁଁ ଆଉଥରେ କହିବା ଅନୁଯାୟୀ ଏହି ପ୍ରାର୍ଥନା କରନ୍ତୁ, ପ୍ରଭୁ ଯୀଶୁ, ମୁଁ ତୁମକୁ ଚାହେଁ। ମୋର ପାପ ସମୂହର ମୂଲ୍ୟ ସ୍ୱରୂପେ କୃଷ ଉପରେ ମୃତ୍ୟୁଭୋଗ କରିବା ପାଇଁ ଧନ୍ୟବାଦ ଦିଏ। ମୁଁ ମୋର ହୃଦୟର ଦ୍ୱାର ଖୋଲି ତୁମକୁ ମୋର ତ୍ରାଣକର୍ତ୍ତା ଓ ପ୍ରଭୁ ରୂପେ ଗ୍ରହଣ କରୁଅଛି। ମୋର ଜୀବନକୁ ନିୟନ୍ତ୍ରଣ କର, ତୁମର ଇଚ୍ଛାନୁଯାୟୀ ମୋତେ ଗଢ଼ି ନିଅ। ଆମେନ୍।
ଯଦି ଆପଣ ଆନ୍ତରିକ ଭାବେ ଏହି ପ୍ରାର୍ଥନା କରିଛନ୍ତି, ତେବେ ଯୀଶୁ ଏହି ମୁହୂର୍ତ୍ତରେ ଆପଣଙ୍କ ସହିତ ଅଛନ୍ତି। ଆପଣଙ୍କର ପାପ ସମୂହ କ୍ଷମା ହୋଇଅଛି ଓ ଆପଣ ମୃତ୍ୟୁ ପରେ ଚିରକାଳ ଈଶ୍ୱରଙ୍କ ସହ ବାସ କରିବେ। ପ୍ରତିଦିନ ପ୍ରାର୍ଥନାରେ ତାଙ୍କ ସହ ବାକ୍ୟାଳାପ କରନ୍ତୁ, ଶାସ୍ତ୍ର ପାଠ ଦ୍ୱାରା, ତାଙ୍କର ଆଜ୍ଞା ପାଳନ କରିବା ଦ୍ୱାରା, ଏବଂ ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କ ଅନୁଗମନ କରନ୍ତି ସେମାନଙ୍କ ସହଭାଗିତାରେ ଆସିବା ଦ୍ୱାରା ତାଙ୍କୁ ଅଧିକ ରୂପେ ଜାଣନ୍ତୁ। ସର୍ବଦା ତାଙ୍କ ମହତ୍ ପ୍ରତିଜ୍ଞା ସ୍ମରଣ କରନ୍ତୁ,
ମୁଁ ତୁମକୁ କଦାପି ଛାଡ଼ିବି ନାହିଁ ବା ପରିତ୍ୟାଗ କରିବି ନାହିଁ, ଦେଖ, ମୁଁ ଜଗତର ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ ସହିତ ଅଛି।
ପ୍ରିୟ ଶ୍ରୋତା ବନ୍ଧୁଗଣ, ପ୍ରଭୁ ଯୀଶୁଙ୍କ ଜୀବନର ସତ୍ୟ କଥା ପୁସ୍ତକଟି ବିନା ମୂଲ୍ୟରେ ପାଇବା ନିମନ୍ତେ ବା ଖ୍ରୀଷ୍ଟଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଏହି ଠିକଣାରେ ଲେଖନ୍ତୁ, ଇଣ୍ଡିଆ କ୍ୟାମ୍ପସ୍ କ୍ରୁସେଡ୍ ଫର୍ କ୍ରାଇଷ୍ଟ, ପୋଷ୍ଟ ବକ୍ସ 8422, ସେଣ୍ଟ ଥମସ୍ ଟାଉନ୍, ବାଙ୍ଗାଲୋର 84। ଠିକଣାଟି ଆଉଥରେ କହିଦେଉଛି, ଇଣ୍ଡିଆ କ୍ୟାମ୍ପସ୍ କ୍ରୁସେଡ୍ ଫର୍ କ୍ରାଇଷ୍ଟ, ପୋଷ୍ଟ ବକ୍ସ 8422, ସେଣ୍ଟ ଥମସ୍ ଟାଉନ୍, ବାଙ୍ଗାଲୋର 84। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।